नमो भगवते वासुदेवाय। श्रीमद्भागवतम दशम स्कंदर 21 अध्यायरु आमने श्रवण करुथिले। वेणुगीत प्रसंगरे शरत ऋतुर कुसुमित वृंदावन तरुलता भ्रमर पशु पक्षी समस्ते उत्फुल्लता। वृंदावन परिवेश भगवान चिन्मय शक्तिर विलास सेठी जो चिन्मय शक्तिर विलास रही एटा जड़ शक्ति आम जो रोचे मायार अधीन जड़ शक्ति परिप्रकाश सब जड़ आनंद जोटा जड़ आनंद परिभाषा परिभाषा जोटा कृष्ण परिभाषा एटा जड़ आनंद जो आनंद चिन्मयता ना सीटा गोटे जड़ भल खाई भल जगार शोपड़ा दुश भोग करवा सब जड़ आनंद। जड़ आनंद अर्थ ए विषाद बहुत सुख बोली सब प्रत्यमान हुए कि पक्षपटे पश्चात भागे अनंत परिमाण दुख रही था। अनादि काल जीव जेहेतु ये जड़ आनंद भोग कर मनर भावना तार से जड़ानंद भावनाटा मन भितर रही। चिन्मय जो आनंदटा ये हूँ महाप्रभु कौन कहले नाम आनंदम बुद्धि वर्धनम प्रतिपदम वर्णामृतास्वादनम। ये चिन्मय प्रतिपदरे आनंद बुद्धि वर्धमान समुद्र कौन प्रति सब क्षण बढ़ुची कि कूल लंघन कर प्रेम भली भगवान जो चिन्मय आनंद भली हृदय सब उद्वेलित हुए आनंद वर्धित हुए विकसित हुए। जड़ आनंद कौन जड़ आनंद केवल गोटे मानसिक प्रवणता विश्व आनंद गोटे आनंद बोले कि ना गोटे मन केवल गोटे भावना कर मन टा भावि नौ सुख सुख मन भावुच दुख दुख मनर कौन काम से दुखटा को पर विचार कर सुख जो दुख से सुख बोली ग्रहण कर मनर गोटे विकृति कहले चले परिभाषा विकृति मन गोटे विकृति जी गोटे नारी टे गोटे पुरुष को देखुची पुरुष नारी कथा छाड़ गोटे पुरुष नारी को देखले तार जो भावना आसे नारी पुरुष को देखले भी से भावना आस विकृत सुख गोटे जीवपाई भगवान तैयारी करवल मनिषा नुह सब जीवपाई अपोजिट सेक्स सब रखी जीव तार परस्पर गोटे आकर्षण रूपर आकर्षण गोटे जड़ रूप से रूप रही जो युवक बेले जार शर अच्छी युवती बेले जो शर अच्छे वृद्ध बेले से शर रही कितने युवती थी तार उपरे जो गोटे युवक धर्षित होता जो वृद्धा है गोटे युवक से रूप टाक देखले कौन वृद्धा रूप कौन कर दृष्टि चक्ष चाहिए भी ना कुश्चित यू क्यों भावना क्यों आसा सब मनु आस विषय जो जिन जड़ जिन सब मनु आसे चिन्मय जिन सब आत्मारु आसे आत्मार परिप्रकाश रजार सब चिन्मय जिनस जेपर्यंत जगत रही जड़ वस्तु को लेकिन जड़ चिंताधार सुख दुख अमान अपमान लाभ पूजा क्षति ये सब जिते सब जड़ जिन से दुख मिल आम कौन करुचे बर्तमान आम जड़ शक्ति रही चिन्मय को आश्रय करने चाहे जड़ शरीर रही कि आश्रय कर चिन्मय से आम लक्ष्य टा जड़ विशेष ना भल खाइबा भल शोवा भल रहा लक्ष्य ना क्या आम जाने कौन मत चिन्मय शक्ति आश्रय रही ही मो जीवन सार्थक हम कारण ये जिनसा तो सब जन्म ये जन्म या पचर गले भी मोर किसी लाभ विशेष हेनी इंद्र मान ये प्रवणता रही शक्ति रही अनादि काल भोग कर आईले भी से बुढ़ा होना काल समस्ती को जीर्ण करदे कि इंद्र को जीर्ण कर इंद्र मान जो पटुता शक्ति रही विषय भोगर पटुता शक्ति विषय भोग कौन करवा मान विषय को भोग करने एक्सपर्टनेस जो पटुता शक्ति कह जाए काल ध्वंस कर काल मनीष खाई दौर काल सबू खाई जश कीर्ति सब खाई दौर कि इंद्रिय तार जो शक्ति रही काल सी जो विषय को भल पाई रही काल नष्ट करें ସେ ଆଉ ଗୋଟେ ସ୍ୱରୂପ ପଳେଇଲ, ପୁଣି ଇନ୍ଦ୍ରିୟ ସ୍ୱଭାବ ଗୁଡା ସେ ସେଇଭଳି ରହୁଛି। ତେଣୁ ଆମକୁ କ'ଣ ଏଇ ଚିନ୍ମୟ ଶକ୍ତିର ଆମେ ଆଧାର ନେଉଛେ। ଏ ଚିନ୍ମୟ ଶକ୍ତିର ଆଧାର ପ୍ରଥମେ ଆରମ୍ଭ ହେଉଛି ଆମେ ଗୁରୁପାଦ ଆଶ୍ରୟ କରୁଛେ। ସିଏ କ'ଣ କରୁଛନ୍ତି ନା ସବୁବେଳେ ଚିନ୍ମୟ ଶକ୍ତିକୁ ଆଶ୍ରୟ କରି ରହିଛନ୍ତି। ସେ ଚିନ୍ମୟ ଶକ୍ତି ଆଶ୍ରୟ କରି, ତେଣୁ ତାଙ୍କ ଆଶ୍ରୟ ଆମେ ରହିଲେ ସିଏ କ'ଣ ଆମକୁ ଶିଖାଦେବେ, ଗୋଟେ ଚିନ୍ମୟ ଶକ୍ତିର ଆଶ୍ରୟ କର। ଆଉ ଚିନ୍ମୟ ଶକ୍ତିର ଆଶ୍ରୟରେ ପ୍ରଥମେ ଆରମ୍ଭ ହେଲା ନାମ ବିଗ୍ରହ, ଭଗବାନଙ୍କର ସେବା, ତୁଳସୀ, ସବୁ ଚିନ୍ମୟ ନା ଆଉ ସବୁ ଜିନିଷ। ଭକ୍ତର କୌଣସି ଜିନିଷକୁ ଜଡ଼ ବୋଲି କୁହାଇପାରିବନି, ତାର ଚେତନା ଯଦି ସବୁବେଳେ ସେ ଯଦି ସବୁବେଳେ କୃଷ୍ଣଙ୍କ ପାଇଁ କରୁଛି ସବୁ ଚିନ୍ମୟ। ସେ କହ ମୁଁ ଏଇଟା ତ ଅନୁଭବ କରିପାରୁନି, ସେଇଟା ଅନୁଭବ କରିପାରିବନି। ତୁମେ ତୁମେ କହି କହିପାରିବ ତୁମକୁ କେମିତି ମେଡ଼ିସିନ୍ ଖାଇଲା ପରେ ତୁମକୁ ଜ୍ୱର କେମିତି ଛାଡ଼ିଲା, ତୁମେ କହିପାରିବ? ସେ ତାର ଆପ ଛାଡ଼ିଯିବ, ଶୋଇତେ ଉଠିଲା ବେଳେ ତୁମକୁ ଭଲ ଲାଗିଲା, କିନ୍ତୁ କେମିତି ଛାଡ଼ିଲା ତୁମେ ଜାଣିନ। କେମିତି ଚିନ୍ମୟ ଶକ୍ତିଟା କାର୍ଯ୍ୟ କରିବ ସେଇଟା ପରେ ବୁଝିବ। କିନ୍ତୁ ଆମେ ଚିନ୍ମୟ ଜିନିଷକୁ ଆଶ୍ରୟ ନ କଲା ପର୍ଯ୍ୟନ୍ତ ଏ ଜଡ଼ା ଆନନ୍ଦର, ଜଡ଼ା ଆନନ୍ଦ ତ ଆନନ୍ଦ ହିଁ ନୁହେଁ, ସେଇଟା ହେଉଛି କେବଳ କ'ଣ ଆନନ୍ଦ ବୋଲି ପ୍ରତୀୟମାନ ହେତୁ ଏଇଟା ଗୋଟେ କେବଳ ଦୁଃଖର ଆଗର, ଗୋଟେ ମାନସିକ ବିକାର। ସଂସାର ଯେଉଁଟା ଭଲ ବସ୍ତୁ ଗୋଟେ ଅଛି ସେଇଟା ହେଉଛି ଗୋଟେ ମନଧର୍ମ, ଆଉ କିଛି ନାହିଁ। ଭଗବାନ ଯଦି ଦୁଃଖାଳୟ ବୋଲି କହିଦେଲେ ତାହେଲେ ସ୍ତ୍ରୀଟା କେଉଁଥିରେ ଯିବ, ପୁତ୍ରଟା କେଉଁଥିରେ ଯିବ, ଧନଟା କେଉଁଥିରେ ଯିବ, ଶରୀରଟା କେଉଁଥିରେ ଯିବ? ଭଗବାନ ଦୁଃଖାଳୟ କହିଦେଲେ ନା ଏ ଜଗତରେ, ତାହେଲେ କେଉଁଟା ଭଲ ବୋଲି ଆମେ କହୁଛେ? କାହାକୁ ଭଲ ବୋଲି କହିବା, କାହାକୁ ସୁଖ ବୋଲି ବସ୍ତୁ ବୋଲି କହିବା? ଜୀବନରେ ଗୋଟେ ସରଳ ଜିନିଷ ସେ ବୁଝିପାରୁନି। ଆରେ ବନେଇଲା ବାଲା ଭଗବାନ କୃଷ୍ଣ ନିଜେ କହୁଛନ୍ତି ଦୁଃଖାଳୟ, ତାର ଦୁଃଖାଳୟରେ ଆମେ ଯେତେ ପ୍ରକାର ଜିନିଷ ଯାହା କଲେ ବି ଆଉ କ'ଣ ସୁଖାଳୟ ହେଇପାରିବେ କି? ହେଇପାରିବେ ପ୍ରଭୁ ସବୁବେଳେ ସେ ଜିନିଷଟା କୁହନ୍ତି ରାଧାରାଣୀଙ୍କର ଚଣ୍ଡୀଦାସ ଭଜନରୁ, ସୁଖର ଲାଗିଆ ଏ ଘର ବାନ୍ଧିଲୁ ଆନରେ ପୁଡ଼ିଆ ଗେଲ। ରାଧାରାଣୀ ଏଇଟା ଗାଉଛୁ, ଠିକ୍ ସେଭଳି ଆମର ହଉଛି, ସମସ୍ତେ ସୁଖ ଲାଗି ଘର ବାନ୍ଧୁଛନ୍ତି କି ସବୁ ଅନରେ, ଯେମିତି ବହୁତ କଷ୍ଟ କରି ଜଣେ ସୁଖ ରହିବା ପାଇଁ ଘର ଖଣ୍ଡେ କଲା ସେଇଟା ପୋଡ଼ିକି ସରକାର ହେଇଗଲା ନିଆଁରେ। ଜୀବରେ ଜୀବ ଯେତେକ ଚେଷ୍ଟା କରୁଛି ମୁଁ ସୁଖରେ ରହିବି, ଆରେ ସେ ବୁଝିପାରୁନି ତୁମେ ସୁଖ ରହିପାରିବ ନା? ସୁଖ ରହିପାରିଥାନ୍ତ ତାହେଲେ କାହିଁକି ଭକ୍ତି ବିଶ୍ୱନାଥ ଯୋଗୁ ଠାକୁର ଲେଖିଲେ ସଂସାର ଦାବାନଳ ନିଢ ଲୋକ, ସେ କାହିଁକି ଲେଖିଲେ ଜିନିଷ ସଂସାରକୁ ଦାବାନଳ ବୋଲି କାହିଁକି କହିଲେ? ଚିନ୍ମୟ ଶକ୍ତିକୁ ଆଶ୍ରୟ ନ କଲେ, ଅନ୍ତରଙ୍ଗ ଶକ୍ତିକୁ ଆମେ ଆଶ୍ରୟ ନ କଲେ କେତେବେଳେ ହେଲେ ସୁଖରେ ରହିପାରିବାନି। ବୃନ୍ଦାବନରେ କ'ଣ ସବୁ ଅନ୍ତରଙ୍ଗ ଶକ୍ତିର ସୁବିସ୍ତାର ପରିପ୍ରକାଶ, ସବୁବେଳେ ଚିନ୍ମୟତା, ସମସ୍ତେ ଆନନ୍ଦ ରହୁଥିଲେ, କବିମାନେ ବି ଆନନ୍ଦ ରହୁଥିଲେ। ମନଟା ଆମ ମନଟା ଚିନ୍ତା କି ଚିନ୍ତା କରୁଛି ନା ନା ଖାଲି ବସିଛି? ଆମ ଧର ଯାହା କର ମନରେ ଗୋଟେ ଚିନ୍ତା କରୁଛି ନା ନାହିଁ? ସେ କୃଷ୍ଣକୁ ଚିନ୍ତା କରୁ, ମାୟାକୁ ଚିନ୍ତା କରୁ, ନା କାହାକୁ ଚିନ୍ତା କରୁଛି କି ନାହିଁ? ସେ ବସୁଛି କି? ସେ ବସୁଛି କି? ସେ କେବେ ବସିବନି, ଚିନ୍ତା କରୁଛି। ଯଦି ଚିନ୍ତା କରିପାରୁଛି ତାହେଲେ ଭଗବାନ କାହିଁ ଚିନ୍ତା କରିପାରୁନି, ପ୍ରଭୁଙ୍କ କାହିଁ ଚିନ୍ତା କରିପାରୁନି? ଜଡ଼ ଅଂଶଟା ଯେତିକି ପରିମାଣ ରହିବ, ଆମର ଯେତିକି ଚିନ୍ମୟତା ନ ଆସିବ, ଯେ ଇନ୍ଦ୍ରିୟ ଗୁଡ଼ାକରେ ଚିନ୍ମୟ ଶକ୍ତି ସବୁ ନ ଆସିବ, ଭୋଗ ବୃତ୍ତିଟା ନ ଦବିବ, ନ କମିବ, ଆମେ କେବେ କୃଷ୍ଣଙ୍କୁ ଚିନ୍ତନ କରିପାରିବା ନାହିଁ। ତେଣୁ ଆମେ ଯେତିକି ଭଗବାନଙ୍କର କୃପା ପ୍ରାପ୍ତ ହେବା, ଯେତିକି ଭଗବାନଙ୍କର ସେବା କରିବା, ସମର୍ପିତ ହେବା, ଧୀରେ ଧୀରେ ଇନ୍ଦ୍ରିୟମାନଙ୍କର ଆକର୍ଷଣଟା ବଢ଼ିବ ଭଗବାନ ପ୍ରତି। ସବୁବେଳେ ଗୋଟିଏ ଜିନିଷକୁ ଲକ୍ଷ୍ୟ ରଖିବାକୁ ପଡ଼ିବ, ଯେଉଁମାନେ ଏ ଯେଉଁ ଭଗବାନ କଥା ଆମେ ଶୁଣୁଛେ ନା, ଏସବୁ ସାର କଥା ଜୀବନରେ, ଏଗୁଡ଼ା ସବୁ ସାର କଥା। କିଏ ଭଲ ସଂସାର ତୁମର କିଏ ଭଲ ହେଇପାରେ ଖରାପ ହେଇପାରେ, କିନ୍ତୁ କୃଷ୍ଣ କ'ଣ? କୃଷ୍ଣ କେବଳ ଭଲ, ତୁମେ ଯାହାକୁ ଭଲ ପାଉନ ସେ ଖରାପ ହେଇପାରେ, ତୁମେ ଯାହାକୁ ଭଲ ପାଉଛ ସେ ଭଲ ହେଇପାରେ, ତୁମ ଭଲ ପାଇବା ଖରାପ ପାଇବା ସେ ତାକୁ ଭାବ କୃଷ୍ଣଙ୍କର କିଛି ମତଲବ ନାହିଁ। କୃଷ୍ଣ ହେଉଛନ୍ତି କେବଳ ମଙ୍ଗଳମୟ, ଯେମିତି ପ୍ରଭୁପଦ କହୁଥିଲେ ଗଡ୍ ଇଜ୍ ଗୁଡ୍, କୃଷ୍ଣ ହିଁ ସବୁବେଳେ ମଙ୍ଗଳମୟ। ଆମେ ଯଦି ବିଶେଷ କରି ସାଧୁମାନଙ୍କ ପାଇଁ, ଏଇଟା ବହୁତ ବଡ଼ ଉପାଦେୟ ବସ୍ତୁ ସମସ୍ତଙ୍କ ପାଇଁ, ଭକ୍ତମାନଙ୍କ ପାଇଁ, ମାନେ କେତେ ବଡ଼ ଗୋଟେ ସୁନ୍ଦର ସୁଯୋଗ ଯେଉଁଠି ଗୋଟେ କିଛି ବନ୍ଧନ ଆମର ଜୀବନରେ ନାହିଁ। ସ୍ତ୍ରୀ ପୁତ୍ର କନ୍ୟା ଗୃହ ଚିନ୍ତା ଶୂନ୍ୟ ଜୀବନ, କେୟାର ଫ୍ରି ଲାଇଫ ଗୁରୁଦେବ କୁହନ୍ତି, କେୟାର ଫ୍ରି ଲାଇଫ। ସେଥିରେ କେବଳ ଗୋଟିଏ ଜିନିଷକୁ ଲକ୍ଷ୍ୟ କରିବାକୁ ପଡ଼ିବ, ଜୀବନରେ ଆଉ କିଛି ମୋର କାମନା କରିବାର ନାହିଁ, ମୋତେ ଭଗବାନଙ୍କ ପାଖରେ ରହିବାର ଅଛି, ସେବା କରିବାର ଅଛି, ତାଙ୍କର ସ୍ମରଣ କରିବାର ଅଛି, ନା ମୋତେ ଏଇ ଚାରିଟା ଉପରେ ଧ୍ୟାନ ଦେବାକୁ ପଡ଼ିବ। ମୋତେ ଗୁରୁଙ୍କର ସେବା କରିବାର ଅଛି, ଭଗବାନଙ୍କର ସେବା କରିବାର ଅଛି, ନାମ କରିବାର ଅଛି, କଥା ଶୁଣିବାର ଅଛି, ମୋ ଚେତନାଟାକୁ ମୁଁ କେଉଁଥିରେ ରଖିବି? କେବଳ ଏଇ ଚାରିଟା ବସ୍ତୁ ଉପରେ, କୃଷ୍ଣ ଚେତନା ଭିତରେ ମୁଁ ରଖିବି, ଆଉ ବାହାରକୁ ଛାଡ଼ିବିନି। ବାବାରେ କ'ଣ ହେଲା, କେଉଁଠି କ'ଣ ହେଲା, ଘରେ କ'ଣ ହେଲା, ଦେଶରେ କ'ଣ ହେଲା, କେଉଁଠି କିଏ କ'ଣ କରୁଛି, କେଉଁ ମନ୍ଦିରରେ କ'ଣ ହେଇଗଲା, ମୋର କିଛି ମୋର କିଛି ଆବଶ୍ୟକ ନାହିଁ। ଯଦି ବି ଗୋଟେ ଆସେ ଗୋଟେ ମଣ୍ଡ ମଣ୍ଡରୁ ସାଙ୍ଗେ ସାଙ୍ଗେ ବାହାର କରିଦେବାକୁ ପଡ଼ିବ। କାରଣ ଭଲ ମନ୍ଦ ସହିତ କୃଷ୍ଣଙ୍କର କ'ଣ ସମ୍ପର୍କ ଅଛି? ଭଲଟାକୁ ଭଲ ବୋଲି କହିଦେଲେ ଆମର ଭକ୍ତି ହେଉଛି କି ନା? ଖରାପଟାକୁ ଖରାପ ବୋଲି କହିଦେଲେ ଆମର ଭକ୍ତି ହେଉଛି? କିଏ ଭଲ କିଏ ଖରାପ କିଏ କ'ଣ କରୁଛି ସେଗୁଡ଼ା ସବୁ ଆମ ବିଚାର ସମୟ ବହୁତ ସ୍ୱଳ୍ପ ଆମର। କିନ୍ତୁ ଜଡ଼ ଶକ୍ତିର ପ୍ରଭାବଟା ଅନ୍ତର ଭିତରେ ପୁରା ଚାଲିଛି ନା, ଆଉ ଜଡ଼ ଶକ୍ତି ପ୍ରଭାବଟା ଚାଲିନି। ମାନେ ଗୋଟେ ନିଦ ଲାଗୁଛି ମାନେ ନିଦ ଲାଗୁଛି, ନ ଶୋଇବ ଆଉ ସେ ଆସିଯିବ। ଭୋକ ଲାଗୁଛି ମାନେ ଭୋକ ଲାଗୁଛି ନା, ଭୋକଟା ଗଟକି ରଖିଦେବ ଚାରିଟା ବାନ୍ଧ ପାଞ୍ଚଟା ବାନ୍ଧ, ଯେଉଁଟା ଶରୀରଟା ଅଛି ନା, ଯେଉଁଟା ଶକ୍ତିର ସେ ପ୍ରଭାବଟା ରହିଛି, ତାର ଶକ୍ତିଟା ରହିଛି। ତୁମେ ଏଗେନଷ୍ଟର କିଛି କରିପାରିବନି, କ'ଣ ବିପରୀତ ଭାବନାରେ କିଛି କରିପାରିବନି। ବିପରୀତ ଭାବନାରେ କରିବ ତାହେଲେ ଶରୀର ଗୋଟେ ଦ୍ରୋହ କରିବ, ମାନେ ଗୋଟେ ଗୁଣକୁ ଦବେଇ ଦେଲ ଆଉ ଗୋଟେ ଗୁଣ, ତୁମେ ଗୋଟେ ଗୁଣକୁ ଭାବିବ ମୁଁ ଏଇଟା କରିବି, ଖାଇବା ପିଇବାଟା କଣ୍ଟ୍ରୋଲ, ଖାଇବା ପିଇବାଟା କଣ୍ଟ୍ରୋଲ ହେଣେ ଚିଡ଼ା ଗୁଣ ବଢ଼ିଯିବ। କୃତ୍ରିମ ଭାବରେ କିଛି କରିପାରିବନି, ଯୁଆଡ଼େ ଗୋଟେ କରୁଥିବ ଆଉ ଗୋଟେ ବଢ଼ିଯାଉଥିବ। ଜଡ଼ ଶକ୍ତିଟା ବଡ଼ ପୁରା କଣ୍ଟ୍ରୋଲ କରିକି ମାୟା ଶକ୍ତି ତିନି ଗୁଣ ଭିତରେ ଗୋଟେ ଜୀବକୁ ରଖିଛି ନା। ଜୀବର କ'ଣ ଆଶ୍ରୟ ହେଉଛି? କେବଳ ଚିନ୍ମୟ ଶକ୍ତି, ଭଗବାନଙ୍କର କୃପା, କରୁଣା। ଯଦି ସେ କରୁଣା କିଛି କରିବେ ତ ତାହେଲେ ହେଇପାରିବ। ଆଉ ସେ କରୁଣାଟା ପାଇବା ପାଇଁ ହେଲେ ଆମକୁ ପୁରା ଆମ ଦୃଷ୍ଟି ତାଙ୍କର ଦୃଷ୍ଟି ପଥରେ ଆମେ ରହିବାକୁ ପଡ଼ିବ, ତାଙ୍କର ସରାଉଣ୍ଡିଂ ଭିତରେ, ତାଙ୍କର ପରିବେଶ ଭିତରେ, ତାଙ୍କର ଦୃଷ୍ଟିପଥ ଭିତରେ ଆମକୁ ବଞ୍ଚିବାକୁ ପଡ଼ିବ। ବାହାରକୁ ଯିବାକୁ ପଡ଼ିବନି, ତାମାନେ ବୁଝିପାରୁଛ କି? ମନଟା ବାହାରକୁ ଯିବାର ନାହିଁ, ମନଟା ବାହାରକୁ ପଳେଇଗଲା ମାନେ ତୁମେ ସେଠିକି ପଳେଇଗଲ, ଏଠି ଯାହା କରିବ ଆଉ କୃଷ୍ଣଙ୍କର ନୁହେଁ। ସେଟା କୋଉ କାହାର ହେଲା? ଏମିତି ଜଣେ ଏଠି ରହିଛି, ତାର ମନ ଏଠି ନାହିଁ, ତା ମନଟା ବିଷୟରେ ରହିଛି, ମାନେ ସାଧୁ ହେଇଛି, ତାର ମନ ସବୁବେଳେ ନାରୀ ପାଖରେ ରହିଛି, ତାହେଲେ ସେ କ'ଣ କରିପାରିବ? ତାର ସେବେଟା କୃଷ୍ଣ ପାଖରେ ଆଉ ପହଞ୍ଚି ପାରୁନି। ବର୍ତ୍ତମାନ ଅସୁବିଧାଟା ଏଇଟା ହେଉଛି ନା, ଭକ୍ତ ସମାଜର ଅସୁବିଧାଟା ଉଠୁଛି ଏହା, ସେ ଯାହା କରୁଛନ୍ତି ତାହା କୃଷ୍ଣ ପାଖରେ ପହଞ୍ଚି ପାରୁନାହିଁ। କୃଷ୍ଣ ଏତେ ସୁନ୍ଦର ଭଗବାନ, କେତେ ଛୋଟ କଥାରେ ସେ କହିଦେଉଛନ୍ତି, ପତ୍ର ମନମନା ଭବ ମଦଭକ୍ତ ମଜାଜି ମାଂ ନମସ୍କୃ, ମତେ ପ୍ରଣାମ କର, ଖାଲି ଚାରିଟା କର, ତିନିଟା କର, ଦୁଇଟା କର, କିମ୍ବା ଗୋଟେ ବି କର, କେବଳ କିଛି କରିପାରିବ, ମତେ ପ୍ରଣାମ କର। ଗୋଟେ ପ୍ରଣାମର ମୂଲ୍ୟ କେତେ? ସେ ପ୍ରଣାମଟା ବି କୃଷ୍ଣ ପାଖରେ ଯାଇ ପହଞ୍ଚି ପାରୁନି। ପ୍ରାର୍ଥନା କ'ଣ ପହଞ୍ଚିବ? ଗୋଟେ ଜୀବ ପ୍ରଣାମ କରୁଛି, ସେଟା ପ୍ରଭୁଙ୍କ ପାଖରେ ପହଞ୍ଚି ପାରୁନି। ତୁମ ଆଗରେ ମୁଁ ପ୍ରଣାମ କରିବି, ପ୍ରଣାମ କଲେ ତୁମେ ଗ୍ରହଣ କରିବ କି? ସାଙ୍ଗେ ସାଙ୍ଗେ ପ୍ରଣାମ କଲେ ଦେଖିଦେଉଛ ନା, ସାଙ୍ଗେ ସାଙ୍ଗେ ହେଇ ସେ ଲୋକଟା ମୋତେ ପ୍ରଣାମ କଲା। କୃଷ୍ଣ ଏତେ ପରମ ସତ୍ୟ, ଏତେ ଆବସଲ୍ୟୁଟ୍, ତାକୁ ପ୍ରଣାମ କଲାବେଳକୁ ତାଙ୍କ ପ୍ରଣାମ ତାଙ୍କ ପାଖରେ ପହଞ୍ଚି ପାରୁନି କାହିଁକି? ଦେଖ, ତୁମେ ଅନ୍ୟ ଯାହାକୁ ପ୍ରଣାମ କରୁଛ ଆଉ କୃଷ୍ଣଙ୍କୁ ପ୍ରଣାମ କରୁଛ, ପାର୍ଥକ୍ୟ କ'ଣ ରହୁଛି? କୃଷ୍ଣଙ୍କୁ ପ୍ରଣାମ କଲାବେଳେ ତୁମ ଅନ୍ତର ଭିତରେ ଗୋଟେ ଜୀବ ଅନ୍ତର ଭିତରେ ସେତିକି ଗଭୀରତା ବା ସେତିକି ବ୍ୟାକୁଳତା ଆସୁନି, ଆସିପାରିବନି, ସହଜ ନୁହେଁ। କାମନାଟା ଅଲଗା ରହୁଛି ନା, ତୁମେ ତାଙ୍କ ଚରଣ କମଳ ପହଞ୍ଚିଲା ପରେ ତୁମ କାମନାଟା ବାହାର ପଡ଼ିବ, ବାହାରି ପଡ଼ିବ, ତୁମ ମନ ଭିତରେ ଅଲଗା ଗୋଟେ ଭାବନା ଚାଲି ଆସିବ। ଆମ ଆମର କୌଣସି ପ୍ରକାର ଜିନିଷ ପ୍ରଭୁଙ୍କ ପାଖରେ ପହଞ୍ଚି ପାରୁନି। ଏଇଟା ହେଉଛି ପତ୍ରମ ପୁଷ୍ପମ ଫଲମ ତୋୟମ, ସେଠି ଯାହା କହିଲେ, ଏଠି ମନମନା ଭାବ ମଦଭକ୍ତ ମଜାଜି ନମସ୍କୃ, ଯାହା ସବୁ କହିଗଲେ କିଛି କୃଷ୍ଣ ବାହାରେ ପହଞ୍ଚି ପାରୁନି। ସିଏ କ'ଣ କରୁଛନ୍ତି ନା, କୃପା କରିକି କିଛି ଗ୍ରହଣ କରୁନଉଛନ୍ତି ବୋଲି ଆମେ ବଞ୍ଚିକି ରହିଛି। ଯେମିତି ତୁମକୁ ଜଣେ ପ୍ରଣାମ କରୁଛି, ସେ ତୁମର ଶତ୍ରୁ ଭଳିଆ ବା ତୁମକୁ ଭଲ ପାଏନି, ପ୍ରଣାମ କରୁ, ତୁମେ କ'ଣ କରୁଛ? ଦେଖୁଛ ସେ ପ୍ରଣାମ କଲା, ହଁ ହଁ ଉଠ ଉଠ ଉଠ, ତୁମେ ଶ୍ରଦ୍ଧା ନାହିଁ, ତୁମେ ତାକୁ କହୁଛ, କିନ୍ତୁ ଜାଣିଛ ସେ ଲୋକଟା ସେୟା ବୋଲି ଭଗବାନ କୃଷ୍ଣ ସେଭଳିଆ, ହଁ ହଁ ପ୍ରଣାମ କରୁଛୁ କରୁଛୁ, ଜାଣିଛୁ ତୁ କେସ୍, ତୋର ଅଲଗା ଚିନ୍ତା, ତୋର ଅଲଗା କାମନା, ସେ କ'ଣ ଭଗବାନ କ'ଣ ଗ୍ରହଣ କରୁନା ଦିଲ୍ଲୀ ହେଉଛୁ, ଏଇଭଳିଆ ଗ୍ରହଣ କରୁଛୁ, ଯେମିତି ତୁମର କିଏ ଆଦର, ତୁମକୁ ଜଣେ ଆଦର କରୁଣି ପ୍ରଣାମ କରୁଛି, ସେ ଲୋକ ଯେମିତିକା ଭଗବାନଙ୍କର କାମଟା ସେମିତି। ମନେ କଲେ ମୁଁ ଜାଣିଛି ତୁ କ'ଣ, ତୁ ମୋତେ ମୋତେ ଯୋଜନା ରହୁଛୁ, କ'ଣ ମାଗିବୁ, କ'ଣ କରିବୁ, ତୋ ଯୋଜନା କ'ଣ, ମୁଁ ସବୁ ଜାଣିପାରୁଛି, ପହଞ୍ଚିଲା କେମିତି? ଏଇଟା ହେଉଛି ଆମ ଜୀବନର ପରାସ୍ତ ପ୍ରାଭବସ୍ଥା ବୋଧବୋଧୁଜାତମ, ଭାଗବତରେ କହିଲେ ନା, ସେ ଯାବତ ନ ଜିଜ୍ଞାସା ଆତ୍ମତତ୍ଵ ଋଷଦେବ କହିଲେ, ତୁମ ଜୀବନଟା ସେତେବେଳେ ପରାଭବ ହେଇକି ରହିବ, ସବୁବେଳେ ପରାସ୍ତ ହବ, ଆଉ ଆତ୍ମତତ୍ଵ ଜିଜ୍ଞାସା ତୁମେ ତ ନ ରହିବ, ଆରେ ମୁଁ ପ୍ରକୃତରେ କାହାର ଏଠି, ବାପର ନା ମାର ନା ସଂସାର ନା କାହାର ଏଠି, ମୁଁ ଯାହାର ତା ପାଇଁ କରୁନି, ମୁଁ ଯାହାର ତା ପାଇଁ ତାକୁ ଜାଣିପାରୁନି, ମୁଁ ହେଉଛି କୃଷ୍ଣଙ୍କର, ତାଙ୍କ କଥା ଚିନ୍ତା ହେଉନି, ତାଙ୍କ କାମ କରିବା ପାଇଁ ମୋର ଇଚ୍ଛା ହେଉନି, ମୁଁ ଯାହାର ନୁହେଁ ତାକୁ ଚିନ୍ତା କରୁଛି, ମୁଁ କାହାର ଏ ତତ୍ତ୍ୱ ଜିଜ୍ଞାସା, ସେଇଟା ନହେଲା ମୋତେ ପରାଭବ ହେଇଗଲା ଆଉ। ସେଥିପାଇଁ କର୍ମାତ୍ମକ କର୍ମାତ୍ମକ ମନ କର୍ମାତ୍ମକ ହେଇଯାଉଛି, ଶରୀର ବନ୍ଧନ ପଡ଼ିଯାଉଛି, ଋଷଭଦେବ କହିଲେ କର୍ମାତ୍ମକ ମନକୁ ନେଇକି ଶରୀର ବନ୍ଧନ ଯିବାକୁ ପଡ଼ିଗଲା। ସେଇଟା ଏଠି ଏଠି ଚିନ୍ମୟ ପ୍ରଭାବଟାକୁ ମନ୍ଦର ଭିତରକୁ ଆଣିବାକୁ ପଡିବ। ସେଥିପାଇଁ ସାଧୁ ଗୁରୁଙ୍କୁ ଆଶ୍ରୟ କରିକି, ଭଗବାନଙ୍କ ସେବାକୁ ଆଶ୍ରୟ କରିକି, ନାମକୁ ଆଶ୍ରୟ କରିକି, କଥାକୁ ଆଶ୍ରୟ କରିକି, ଗୋଟେ ଜୀବନରେ ଗୋଟେ ବିପରୀତ ଦିଗକୁ ଆମେ ଯିବା ପାଇଁ ଚାହୁଁଛେ। ଗୋଟେ ଯେମିତି ଗୋଟେ ଯାଉଛି ସ୍ରୋତଟା, ସ୍ରୋତଟା ପୂର୍ବରୁ ପଶ୍ଚିମକୁ ଯାଉଛି, ତ ପଶ୍ଚିମରୁ ପୂର୍ବକୁ ଆଣିବାକୁ ପଡିବ। ତାମାନେ କ'ଣ କରିବାକୁ ପଡିବ, ଯେଉଁ ବନ୍ଧଟା ବାନ୍ଧିବାକୁ ପଡିବ, ତାହେଲେ ସ୍ରୋତଟାକୁ ଅଟକିବା ପାଇଁ ନା ତାର ବେଗଟାକୁ ଅଟକିବା ପାଇଁ ତାହେଲେ କେତେ ଉଚ୍ଚା ହେବା ଦରକାର। ଦେଖିଲ ଲୋକମାନେ ଯେଉଁ ବନ୍ଧ ବାନ୍ଧନ୍ତି, ପାଣି ହିସାବରେ ସେ କ'ଣ କରିବେ, ଏଇ ଯେଉଁ ଡ୍ୟାମ୍ ଗୁଡ଼ା ବନ୍ଧା ହେଇ ଦେଖିଛ, ଡ୍ୟାମ୍ ଗୁଡ଼ା କେମିତି ବନ୍ଧା ହୁଏ, ସେ ଆଗେ ମାପ କରିବେ ଏ ଜଳଟା ଏଠି କେତେ ଫୁଟ ଜଳ ରହିବ। ମନେକର 100 ଫୁଟ ଜଳ ରହିବ, ସେ ତାଠୁ ଆଉ 50 ଫୁଟ ହାଇଟ୍ କରିବେ। ଜଳଟା ଯେତିକି ଅଛି ତାକୁ ବନ୍ଧଟା ବାନ୍ଧିବାକୁ ହେଲେ ତାର ବେସ୍ଟା ଯେଉଁ ଆଣିବେ ପ୍ରଥମେ ମାଟିରେ, ଜଳ ଏରିଆ ଯେତିକି ତାର ଅଧାର କେବଳ ମାଟିରେ ସେ ବନ୍ଧ କରିବେ, ତାକୁ କ'ଣ ସେ ଅଟକେଇ ପାରିବେନି, ଜଳକୁ ଠେଲି ଦେବ ସିଏ। ସେଟା କ'ଣ ପ୍ରବାହ ଜଳ ନୁହେଁ, ସେଟା ସ୍ଥଗିତ ଜଳ। ଆଉ ଇଏ କ'ଣ, ଗୋଟେ ଭୌତିକ ଶକ୍ତିର ପ୍ରଭାବଟା ଆମ ସବୁ ଅନ୍ତର ଭିତରେ ସବୁବେଳେ ଚାଲିଛି। ଖାଇବ ସେ ସେୟା, ଶୋଇବ ସେୟା, ଉଠିବ ସେୟା, ଯୋଉଠି ଯାହା ଦେଖିଲ ସେଇ ଭୌତିକ ବସ୍ତ୍ର ସବୁ ପ୍ରଭାବଟା, କେରା କି ଗଲା, କି କ'ଣ କଲା, କେଉଁଠି କ'ଣ ହେଲା, କେଉଁଠି କ'ଣ, ସବୁ ଯାହା ଦେଖୁଛୁ ସବୁ ଖାଲି ଭୌତିକ ଜିନିଷ ଗୁଡ଼ା, ତା ପ୍ରଭାବଟା ଅନାଦିକାଳ ଜୀବ ଭିତରେ ରହିଛି। ତେଣୁ ଆମକୁ କେତେ ବଡ଼ ଗୋଟେ ଦୃଢ଼ ବନ୍ଧ ବାନ୍ଧିବାକୁ ପଡିବ, ଯୋଉଟାକି ତା ପ୍ରଭାବଟାକୁ ରୋକିକି କ'ଣ କ'ଣ ବନ୍ଧ ବାନ୍ଧିବ, ତୁମେ ତାକୁ ରୋକିପାରିବ କି, ତା ପ୍ରଭାବଟା ସେ ପଶି ଆସୁଛି ନା, ଚେକ୍ କରିବାକୁ ପଡିବ। ତାକୁ ତ ଚେକ୍ କରିବା ଆମ ଶକ୍ତି ନାହିଁ, କାରଣ ସେଟା କାହାର ଶକ୍ତି, କୃଷ୍ଣଙ୍କର ମମାୟା ଦୂରତ୍ୱ ତାଙ୍କରି ଶକ୍ତି। ତୁମକୁ ପୋଲିସ ଧରୁଛି, ଆଉ କିଏ ଛଡ଼େଇ ପାରିବ, ତୁମ ପୋଲିସ ଯେତେବେଳେ ଧରୁଛି ନେଇଗଲା ଜେଲ ରଖି ଛଡ଼େଇବ କିଏ, ପୋଲିସ ହେଉଛି ଗଭର୍ଣ୍ଣମେଣ୍ଟର, ଓକିଲ ଛଡ଼େଇବ, ଓକିଲ ହେଉଛି ଗଭର୍ଣ୍ଣମେଣ୍ଟର। ପ୍ରଭୁଦେବ ଉଦାହରଣ ଦିଅ, ତୁମେ ଯଦି ନିୟମଟା ଭାଙ୍ଗିଦେଲେ ଧରିଲା କିଏ, ପୋଲିସ ଛଡ଼େଇବ କିଏ, ଧରିଲା ପୋଲିସ ଲୋକ ଛଡ଼େଇବ, ଧରିଲା ଗଭର୍ଣ୍ଣମେଣ୍ଟ ଲୋକ ଛଡ଼େଇବ ଗଭର୍ଣ୍ଣମେଣ୍ଟ। ଗୋଟେ ନିଚ ଶକ୍ତି, ଗୋଟେ ଉଚ୍ଚ ଶକ୍ତି, ତୁମେ କିଛି କରିପାରିବନି। ଥରେ ଧର ନେଲା ପରେ ତୁମେ ସେଇଟା ଜୀବକୁ ଧର ନେଇଛି କିଏ, ମାୟା, ମାୟା ଧର ନେଲା, ତୁମେ କିଛି ମାୟାଗ୍ରସ୍ତ ଜୀବର ହୁଏ ସେ ଭାବ ହୃଦୟ, ସେ ଲେଖିଦେଲେ ନା ମାୟାରେ ଗ୍ରସ୍ତ ହିଁ ଜୀବଟା, ସେ ତାର ତ ହୃଦୟ ସବୁବେଳେ ଏଇଟା ପିଶାଚି ଲାଗିଲେ ଯେନ ମତି ଛନ୍ନ ହୁଏ, ପିଶାଚି ଭୂତ ଭୂତ ଲାଗିଗଲେ ଯେମିତି ତା ମତିଟା ଆଚ୍ଛନ୍ନ ହେଇଯାଏ, ମାୟାଗ୍ରସ୍ତ ମତିଟା ଗୋଟେ ଆଚ୍ଛନ୍ନ ହେଇଯାଏ, ମୋ ସ୍ତ୍ରୀ, ମୋ ପୁତ୍ର, ମୋ ଘର, ମୋ ଦେହ, ସେମାନେ ଅସୁବିଧା ରହିବେ, ସୁଖରେ ରହିବେ, ତୁ କିଏ, ସେ ତୁ କିଏ, ତୁ ଜାଣିପାରୁନୁ କେତେ ଜନ୍ମ ଏଇଟା କହି କହି ଗଲୁ, ପୁଣି ଏ ଜନ୍ମରେ ବି ପୁଣି ମୋ ପୁତ୍ର, ମୋ ସ୍ତ୍ରୀ, ମୋ ପୁତ୍ର, ମୋ କନ୍ୟା, କିଏ ତୁ ଜାଣିପାରୁନୁ, ତୁ କାହାର, ଯାହା ପାଇଁ କାନ୍ଦିକି ମରୁଛୁ ସିଏ, ସେ କ'ଣ ସେ ମନବୁଦ ଚୌଦିଶାରେ ସେ ଲେଖିଲେନି, ନଜୀବ ସଙ୍ଗ ଯେ ଯିବୁ ତୁ ଏକା, ଗଲେଣି ତୋ ସାଙ୍ଗରେ ଯେତେକ ଜନ, ଗଣ୍ଠିରେ ବାନ୍ଧି ନେଲେ କିଏ କେତେ ଧନ, ତୋ ସାଙ୍ଗରେ ଯେତେ ପଳେଇଲେଣି କିଏ କେତେ ବାନ୍ଧିକି ନେଇଗଲେଣି ଦେଖିଲୁ, ଆପଣ ତୁ ଯିବୁ କେତେ, କେମିତି ଯିବୁ, ଏକାକି ଯିବୁ, ନଜୀବେ ସଙ୍ଗେ କେହି, ଯିବୁ ତୁ ଏକା, ନାମ ମାତ୍ର ପଥକୁ ହୋଇବ ସଖା, କେବଳ ବାଟ ଜଣେ ତୁମ ସାଙ୍ଗ ସାଙ୍ଗ ହେଇଥିବ, କିଏ ସେ ନାମ, ଯାହା ନାମ ଟିକେ କରୁଥିବ ସେ ସାଙ୍ଗରେ ଯିବ, ଘର ବୋଲି ଅର୍ଜି ତୁ ଯେତେ ପଦାର୍ଥ, ଘଟ ଛୁଟିଲେ ତତେ ବୋଲିବେ ବହୁତ, ଘର ବୋଲି ଯୋଉ ପଦାର୍ଥ, କେତେ ସୁନ୍ଦର ସେ ବୈଷ୍ଣବ ଥିଲେ ନା, ଲେଖିଦେଲେ ପୁରା ମୂର୍ଖ, ବୁଝିପାରୁଛି କି, ଗାନ ଚାଲିଛି, ସେ ଯିଏ ରେଡିଓରେ ଯିଏ ଗାଉଛି, ଯୋଉ ଯୋଉ ଝିଅଟା ଗାଇଛି ନା କ'ଣ, ସେ ଅମିତାଭ କ'ଣ, ସେ ଅମିତାଭ ଅଗ୍ରୱାଲ ନା, ଯିଏ ଯୋଉ ଗାଉଛି ବା ଯିଏ ଗାଉ, ତାକୁ ପଚାରିଲେ ସେ ବୁଝୁଛି ନା, ସେ ପଇସା ନେଇ ଗାଉଛି ବା, ନା ଶୁଣିବା ବୋଲେ ବୁଝିପାରୁଛି, ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତତେ ବୋଲିବେ ଭୂତ, ତୁ ଅର୍ଜିଛୁ ତତେ ମରିଗଲା ପରେ କହିବେ ଭୂତଟା ରେ ଭୂତ, ଉଠା 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 ଶୀଘ୍ର ଉଠା, ବ୍ୟକ୍ତି ହେଉଛି ଇଏ ଗୋଟେ କେତେ ଗୁଡ଼େ ଜ ମାନେ ନିରାଟ ସତ୍ୟ, କିନ୍ତୁ ସେଇଟା ସେ ବୁଝିପାରୁନି, ମୁଁ କାହାର, ମୁଁ ସଂସାରର ନା ପିତାର ନା ମାତାର ନା ସ୍ତ୍ରୀ ନା କାହାର, ମୁଁ ଭଗବାନଙ୍କର, ମାନେ ମୁଁ କାହାର ହେଇପାରିବିନି, ଯେ ଭଗବାନଙ୍କର ନ ହେଇପାରିଲା ସେ କାହାର ହେଇପାରିବନି, ସେ ଭୂତ ହେଲା ଆଉ ସେ କଲା, ସେ ସ୍ତ୍ରୀ ହେଇପାରିବ ନା, ପୁତ୍ର ହେଇପାରିବ ନା, କନ୍ୟା ହେଇପାରିବ, କିଛି ହେଇପାରିବ। ସେ ବର୍ଷ ଗୋଟେ ଦିନ କ'ଣ ଦିଅନ୍ତି, ଶ୍ରାଦ୍ଧ ବା, ଶ୍ରାଦ୍ଧ ଦିନ ସେ ରହିପାରିଲା ଯେ ଚାଉଳ ଟିକେ ନନାକୁ ଦେଇଦେବ, ନନା ତୁ ନେଇଯା, ଚାଉଳ ଟିକେ ଦେଇଦେବ, ତୁ ଶ୍ରାଦ୍ଧ ପକେଇଦେବୁ, ଯାହା ଯାହା ପଳା, ବ୍ରାହ୍ମଣ ତାର ତାର କଦଳୀ ଧରିବ, ମାଟି ଆଳୁ, କଦଳୀ ଆଳୁ, ମୁଗ ଯାଇ ଆଉ 2-4 ଟଙ୍କା ଚାଉଳ ଫଳ ଧରିଲା, ତା ଚାଲିଲା, ଧରିକି ନନା ତାର ପଳେଇଲା, ତାପରେ ସିଏ କେତେ ପୁଅ ଥିଲା ପର୍ଯ୍ୟନ୍ତ ଶ୍ରାଦ୍ଧ ଦଉଥିବୁ, ତାପରେ କହି ପ୍ରତି ବର୍ଷ ଗୋଟେ କିଏ ଖାଇବାକୁ ଦେବ, ଚାଲ ପଳେଇବା ଏଠି, କୋଉଠିକି ଗୟା, ଗୟା ପଳେଇବା, ନହେଲେ ପୁରୀରେ ପଳେଇବା, ଥରେ ପିଣ୍ଡ ଦେଇଦେବା, ଶୋଇଲା ଆଉ ଦେବାକୁ ପଡ଼ିବନି, କଷ୍ଟ ହେଉଛି ନା, ଗୋଟେ ବର୍ଷକୁ ଥରେ ଖାଇବାକୁ ଦେବାକୁ ତାଙ୍କ କଷ୍ଟ, ମଣିଷ ତା ପାଇଁ ସମୟଟା ଦେଇଦେଲା, ଶକ୍ତି ଦେଇଦେଉଛି, ଏତେ ମଣିଷ ଅଜ୍ଞ। ହଁ, ତୁମେ ଜାଣିପାରୁନଥିଲ ଆଗରୁ, ଗଲ ତ ଭକ୍ତ ହେଲ ବା ଭଗବାନଙ୍କର ଭକ୍ତ ହେଇଗଲ ବା, ତୁ ଜାଣିବ ଭକ୍ତ ହେଇଗଲ, ଗୋତ୍ର ଚେଞ୍ଜ ହେଇଗଲ, ଅଚ୍ୟୁତ ଦୀକ୍ଷା ନେଇଗଲ, ତୁମେ ଅଚ୍ୟୁତ ଗୋତ୍ର ହେଇଗଲ, ତୁମର ଆଉ କିଛି ନାହିଁ, ତୋ ପରିବାର ସବୁ ଗଲା, ସଂସାରରୁ ତୁମେ ବାହାରି ଜାତି ଛଡ଼ା ହେଲା, ଦେଶ ଛଡ଼ା ହେଲା, କୁଳ ଛଡ଼ା ହେଲା, ସବୁ ଛାଡ଼ିଲା, ସବୁ ତ ଛାଡ଼ିଲା, ପୁଣି ମୁଣ୍ଡରେ କାହିଁ ପୁରେଇକି ରଖିବ? ଏଇଟା ବିଷୟ ପ୍ରଭାବଟା ବହୁତ ରହିଛି ନା, ବିଷୟ ପ୍ରଭାବଟାକୁ ରୋକିବାକୁ ପଡ଼ିବ। ତାକୁ ରୋକିବା କ'ଣ, ଆମେ କେଉଁ ଶକ୍ତି, ସେ ପୋଲିସ ତ ଧରିଛି ତୁମକୁ, ଆଉ ଛାଡ଼ିବ କିଏ? କେସ୍ଟା ଚଢ଼ିଗଲା ଆଉ ସେ ଓକିଲ ଛଡ଼େଇବ? ଆଉ ସେଥିପାଇଁ ଅନ୍ତରଙ୍ଗ ଶକ୍ତିକୁ ଆଶ୍ରୟ କରିବାକୁ ପଡ଼େ, ଅନ୍ତରଙ୍ଗ ଶକ୍ତିର ପ୍ରଭାବ ଆମେ ଜାଣିଛେ ସବୁ। ପୋଲିସ କି ଜାଣେ, ଚୋର ପୋଲିସ କି ଜାଣେ, ଚୋର ଓକିଲକୁ ଜାଣେ, ଜାଣିଛି ନା ନାହିଁ? ସେ ଜାଣିକି ଦୁଇଟା ଜିନିଷ ଜାଣିକି ଭୁଲ କରୁଛି। ଜୀବ ଜାଣିଛି ମୁଁ ମାୟାରେ ପଡ଼ିଛି, ଭଗବାନଙ୍କୁ ଭଜନ କଲେ ମୁଁ ଉଦ୍ଧାର ପାଇବି, କିଛି କରିପାରିବିନି। ଜୀବ କ'ଣ ଜାଣିନି କି? ଭକ୍ତ ଜାଣିଛି ମୋ ଠାକୁର ଡାକିବା ଦରକାର, ମୋର ଭଜନ କରିବା ଦରକାର, ସବୁବେଳେ ଚିନ୍ତା, ସେ କରିପାରିବନି, ସେ କରିପାରିବ, ତା ଶକ୍ତିଟା ନାହିଁ। ସେଥିପାଇଁ ସେ ଆଗେ ଗୁରୁଙ୍କୁ ଧରିଲା, ଗୁରୁଙ୍କୁ ଧରିଲେ କ'ଣ କରିବେ ନା, ଗୁରୁ ସବୁବେଳେ ତାକୁ ଉପଦେଶ ଦେବେ, ଆଉ ଗୁରୁଙ୍କର ଭଗବାନଙ୍କ ସହିତ ପରମାତ୍ମାଙ୍କ ସହିତ ସମ୍ପର୍କ ରହି ତାଙ୍କ ଦୂର ଶକ୍ତିଟା, ତାଙ୍କ ଦୂର ନିର୍ଦ୍ଦେଶଟା, ତାଙ୍କର ସୁଖ ଦ୍ୱାରା ସବୁବେଳେ ସେ 24 ଘଣ୍ଟା ଚିନ୍ତା କରିବ, ସେ ଗୁରୁ କେମିତି ଦେବେ? 24 ଘଣ୍ଟା କୃଷ୍ଣ ସୁଖ ଚିନ୍ତା ନ କରିପାରିବ, ସେ ଗୁରୁ ହେଇପାରିବେନି। କେବଳ ତାଙ୍କ ଜୀବନର ସୁଖ କିଛି ନାହିଁ, ତାଙ୍କ ସୁଖ, ତାଙ୍କ ଜୀବନର ସୁଖଟା କ'ଣ ହେଲା, କେବଳ ଗୁରୁକୁ କୃଷ୍ଣଙ୍କୁ ସୁଖ ଦେବା, ଆଉ ସେ ଶକ୍ତିରେ ତାଙ୍କ ନିର୍ଦ୍ଦେଶ ଚାଲିଲେ ସେ ଶକ୍ତିରେ ତୁମ କତିକି ଆସିବ, ଆଉ ତୁମେ ସେ ଯେଉଁ ରାସ୍ତାରେ ଯେଉଁ କାମ ଯେଉଁ ଜିନିଷଟା କରିବ ସେଥିରୁ କ'ଣ ମିଳିବ, ଚିନ୍ମୟ ଶକ୍ତିଟା ମିଳିବ, ନହେଲେ ମିଳିବନି। ଜାଣିଲେ କ'ଣ, ସମସ୍ତେ ଜାଣିଛନ୍ତି, ଯାହାକୁ ପ୍ରଭୁ ମାଇକ୍ ପୂରଣ ଦେଇଦେବ, ମଦ ଖାଇବା ଲୋକ ବି ପ୍ରବଚନ ଦେଇଦେବ, ଭେଜିଟେରିଆନ୍ ବାଲା ପ୍ରବଚନ ଦେଉଛନ୍ତି, ନନଭେଜ୍ ବାଲା ବି ପ୍ରବଚନ ଦେଉଛନ୍ତି। ଏଇ ଯେଉଁ ଓଡ଼ିଶାରେ ଯେଉଁ ବଡ଼ ବଡ଼ ପ୍ରବଚନ କରୁଛି, ସେ ଯେଉଁ ପାଲାଗାୟକ ବାଲା ଆଉ ଯେଉଁ ପ୍ରବଚନ ଗୁଡ଼ା ଅଛି, ସେ କ'ଣ ମାଛ ଝୋଳ ଖାଉନାହାନ୍ତି କି? ସେ ଭାକୁଡ଼ ରୋହି ମାଛ ଖାଇକି ପ୍ରବଚନ ଦେଇଦେବେ, ସେଥିରୁ କ'ଣ ଅଛି? କହିବା ଲୋକ କହିପାରିବେ, ସମସ୍ତେ କହନ୍ତି, ସମସ୍ତେ ଜାଣିଛନ୍ତି, କିନ୍ତୁ କରିବା ଲୋକ ସଂସାରରେ କ'ଣ? ଜଣିବା ଜାଣିବା ବଡ଼ ବଡ଼ ଜିନିଷ ନାହିଁ, କରିବାଟା ହେଉଛି ବଡ଼ ଜିନିଷ, ଆଉ ସେଇଟା ତ ଶକ୍ତି ନାହିଁ। ଆଉ ଶକ୍ତି ଥିଲେ ସେ କାହିଁକି ଲେଖିଦେଲେ, ଏକାକୀ ଆମର ନାହିଁ ପାଏ ବୋଲ ହରିନାମ ସଂକୀର୍ତ୍ତନ, ମୋତେ ଏକାକୀ ମୁଁ କରିପାରିବିନି ଆଉ, ଜାଣିଲେ କ'ଣ? ସେ ଭକ୍ତ ପୁଣି ଲେଖୁଛନ୍ତି ଭକ୍ତ ଭାବରେ, କୃମି କୃପା କରି ଶ୍ରଦ୍ଧା ବିନ୍ଦୁ ଦିଆ ଦେହ କୃଷ୍ଣ ନାମ ଧନ। ଗୁରୁଦେବ ମୁଁ ଏକୁଟିଆ କିଛି କରିପାରିବିନି, ଏକୁଟିଆ କ'ଣ କରିପାରିବି, କିଛି କରିପାରିବିନି, ଏକୁଟିଆ ଜଣେ ବିଷୟ ଭୋଗ କରିଦେବ, କିନ୍ତୁ ଏକୁଟିଆ ଭକ୍ତି କରିପାରିବିନି। ତା ଭିତରେ ନାହିଁ ବା ସେ ଶକ୍ତିଟା, ତାକୁ ଦରକାର କ'ଣ? ଅନ୍ତରଙ୍ଗ ଶକ୍ତିର ପ୍ରଭାବ, ଗୁରୁ ଶକ୍ତି, କୃଷ୍ଣ ଶକ୍ତିର ପ୍ରଭାବଟା ଦରକାର। ଗୁରୁ କୃପା ମାନେ କ'ଣ? ସେ କୃଷ୍ଣଙ୍କର କୃପା ଗୁରୁଙ୍କ ମାଧ୍ୟମରେ ଆସିବ, ଜୀବକୁ ସାକ୍ଷାତ ଭାବରେ ଆସିବ ନାହିଁ। ସେଇ ଶକ୍ତିରେ ନ ଆସିଲା ପର୍ଯ୍ୟନ୍ତ ଗୋଟେ ଜୀବ ସବୁବେଳେ ଦୁର୍ବଳ, ସେ ବିଷୟ ଶକ୍ତ ହେଇକି ରହିଛି, କେତେବେଳେ ତାକୁ ମାୟା ଟାଣି ନେଇକି ପଳେଇବ, କେତେବେଳେ ଟାଣି ନେଇକି ପଳେଇବ, ଛେଳିକି ଶିଆଳ ଧରିବା ପାଇଁ କେତେ ସମୟ ଲାଗିବ? କୁକୁରଟେ ଶିଆଳଟେ ଛେଳିକି ଧରିବା ପାଇଁ କେତେ ସମୟ ଲାଗିବ? ଗୋଟେ ମୁହୂର୍ତ୍ତ ଧନ୍ୟ ମେଁ ବି କହିପାରିବନି, ତଣ୍ଟି ଧନ ଯାଇ, ସେ କୁକୁର ଶିଆଳ ଏତେ ଚାଲା, କୁକୁରଟା ବୋକା, ସେ କେତେବେଳେ ଗୋଡ଼ା ଉଠାଣେ, ଶିଆଳ କୋଉଠି ଧରିବ? ପୁରା ତଣ୍ଟିକି ଧରିବ, ସେ ମେଁ କି କଲା, ଅଲଗା ଅଲଗା ଛେଳି ଦୌଡ଼ା ଦୌଡ଼ି କଲେ ମାଲିକ ଧ୍ୟାନ ନବ ପାରିବନି? ତାକୁ ସେ କୁଆ ଗାତ ଭିତରେ ଥିବ, ମୁଁ ଖାଲି ମୁଁ କାଟୁଥିବ ଅନଉଥିବ, ସେ କହିଲେ ଅନେଇଥିବ, କେମିତି ମୋ ଗାତ ପାଖକୁ ଆସୁ, ଆରେ ଛପକିଣ ଧରି ତା କଳାକୁ ଧରିନବ, ଧରିକି ଟାଣିଦେବ, ସାଙ୍ଗେ ସାଙ୍ଗେ ଗାତକୁ ଧରି କରିଦେବ, ଟାଣିକି ନେଇ ପଳେଇବ ବୁଦା ଆଡ଼େ, ଚୁକିଆ ବୁଦା ଆଡ଼େ ମାରିଦେବ ତାକୁ। ଆଉ ସେ ଗୋଟେ ମାୟାଟାକୁ କେତେ ସମୟ ଲାଗିବ ଗୋଟେ ଯିବୁ ଧରିବା ନାହିଁ, ପଟକିଣ ଧରିନବ, ମାନେ ଶକ୍ତି ଦୂରତ୍ୱ ଭଗବାନ କହିଦେଲେ ଆଉ କିଛି ବେଶୀ ଆଗରୁ କ'ଣ, ଆଗରୁ ବର୍ତ୍ତମାନ ତ ବେଶୀ ଅସୁବିଧା, ପୂର୍ବରୁ କିଛି ଆମେ ତ ସବୁ ଜଏନ୍ କରୁଥିଲୁ, ସେଇଟା କିଛି ନାହିଁ, ଆମେ କେଉଁ ଝିଅ ସାଙ୍ଗେ କଥା ହେଇନୁ, ଆମ ଝିଅ ପାଠ ପଢ଼ୁଥିଲୁ, ଯେତେବେଳେ ସବୁ ସାଧୁଥିଲୁ, କେଉଁ ଝିଅ ବି ଆମ ପାଖକୁ ଆସିବନି, କେବେ ବି ଆମେ କାହା ସାଙ୍ଗେ କଥା ଭାଷା ଭଲ ମନ୍ଦ ଏସବୁ ଜିନିଷ ନଥିଲା, ସେସବୁ ସେ ସମାଜରେ ସେତେବେଳେ ସେମିତି ନଥିଲା। ଯେଉଁମାନେ ଝିଅଙ୍କ ସାଙ୍ଗେ କଥା ହୁଅନ୍ତି କଲେଜରେ ବି, ତାଙ୍କ ଏଇଟା ଲଫରଟା କ'ଣ କହିବେ, ଏଇଟା କ'ଣ କ'ଣ କୁହନ୍ତି, ଏଇଟା ଫାଡ଼ାଟା, ଏ ଭାଷାରେ କହ, ଏଇଟା ଫାଡ଼ା ଟୋକାଟା, ଝିଅଙ୍କ ସାଙ୍ଗେ କ'ଣ ଗୋଟେ କଥା ହେଉଛି ସମାଜରେ, କେବେ ବି କାହା ସାଙ୍ଗେ କଥା ହେଲା ମାନେ ସେ ଖରାପ ଭାବିବେ ସାଙ୍ଗ ପିଲାମାନେ, ଏଇଟା ଫାଡ଼ା ଟୋକାଟା, ଏଇଟା ସବୁବେଳେ ଗୋଟେ ଝିଅଟା ସାଙ୍ଗେ କ'ଣ କଥା ହେଉଛି, ଯାହା ତ ମୋବାଇଲ ଥିଲା ନା, ଏ ଫେସବୁକ୍ ଥିଲା ନା, ହ୍ୱାଟ୍ସଆପ୍ ଥିଲା ନା, କିଛି ନଥିଲା ନା, ତେଣୁ ଗୋଟେ ଜୀବ ସମ୍ବନ୍ଧ ବିଷୟ ସମ୍ବନ୍ଧରେ ଏତେ ଶୀଘ୍ର ସ୍ଥାପନ କରିପାରୁନଥିଲା। ବର୍ତ୍ତମାନ ଏମିତି ଗୋଟେ ସମ୍ବନ୍ଧ କରିଦେଇଛନ୍ତି, ଗୋଟେ ଲୋକ ସେଠି ବସିବ, ସେ ସ୍ତ୍ରୀ କଥାଟା ଶୁଣିପାରିବ କାନରେ, ଗୋଟେ ସ୍ତ୍ରୀ ତାକୁ କଥା କହିବ, ଆରେ ତୁମେ ମା ଭଲ ଅଛ କି, ସେ ମା ବୋଲି ଡାକୁ, ତୁମ ହୃଦୟରେ କେଉଁ ଭାବନାଟା ଆସୁଛି ଦେଖିଲ ତୁମେ, ଗୋଟେ ନାରୀ ସାର କଥା କହିକି, ଆରେ ତୁମେ ଭଲ ଅଛ, ତୁମେ ତୁମେ ମାତାଜୀ ବୋଲି ଭଲ ଅଛ ବୋଲି ଡାକିଲା ବେଳକୁ ତୁମ ଅନ୍ତର ଭିତରେ ସେ ମାତାଜୀର ରୂପ ତାର କଣ୍ଠ ତୁମ ଭିତରେ ପଶିଗଲାଣି, ଏବେ ତୁମେ ଏଟାକୁ ମିଛ ବୋଲି ଭାବୁନି। ହଁ ଭାଗବତ କାହିଁକି କହିଲେ ମାତ୍ର ସ୍ପର୍ଶା ଦୁଇତ୍ରାବା, କହିଦେଲେ ଝିଅ ଉର ମା, ଏଠି ମୁଁ ଦେଖୁଥିଲି ଝିଟିକାରେ ମା କଥାଟା କେମିତି କହୁଛ ନା, ବିମାତା ଖୁଡ଼ି ଯେମିତି କହୁଥିଲେ ଖୁଡ଼ି ହେଇଥିବ ନା ବିମାତା ହେଇଥିବ, ତାଙ୍କ ପାଖରେ ବସିବନି, ମହାପୁରୁଷ ନାରୀ କଣ୍ଠ ବି ଶୁଣୁନଥିଲେ, ତୁମେ ସେମିତି ଏନ ମାଚ୍ୟୁର୍ଡ ନ ମାନେ ଫସିଯିବ, ସାଙ୍ଗେ ସାଙ୍ଗେ ରୂପରେ ଧର୍ଷିତ ହେଇଯିବ, କଣ୍ଠରେ ଧର୍ଷିତ ହେଇଯିବ। ସେତେବେଳେ ତ ଆମ ବେଳେ ସେଇଟା କିଛି ନଥିଲା, ନାରୀମାନଙ୍କର ବି ସଭ୍ୟତା ଥିଲା, ନାରୀମାନେ ବି କାହା ସାଙ୍ଗେ ବେଶୀ କଥାବାର୍ତ୍ତା କରୁନଥିଲେ, ଲୁଚିକି ରହୁଥିଲେ, ଆସିଥିଲେ ବି ଚୁପଚାପ ଛାଡ଼ିକି ରହୁଥିଲେ, ତାଙ୍କୁ ଲାଜ ଲାଗୁଥିଲା, ମୁଁ ତଳକୁ କରିକି ଯାଉଥିଲେ। ବର୍ତ୍ତମାନ ଏଇଟା କିଛି ଅଛି? କିଛି ନାହିଁ। ସେ ଯେଉଁ ତିଲକମାରୀ ଚାଲି ଆସୁଛନ୍ତି, ଆମର ଯେଉଁ ଝିଅମାନେ ସବୁ ଯେଉଁମାନେ ସେମାନେ ପ୍ରଭୁ କେମିତି ଅଛ ସେଟାରେ ପଚାରି ଦେଉଛନ୍ତି, ଦେଖିନ ଝିଅମାନେ ପଚାର ପ୍ରଭୁ କେମିତି ଭଲ ଅଛନ୍ତି। ଆଗରୁ ଏମିତି ସଭ୍ୟତା ଥିଲା କି କର୍ମୀ ଲୋକ କେଉଁ ମନ୍ଦିର ଗଲେ ସେ ପଚାରିବ ନନା ଭଲ ଅଛ, କଥା ବି କହୁନଥିଲା। ସଭ୍ୟତା ବଦଳି ଯାଉଛି ପୁରା, ଭକ୍ତ ହୁଅ ଭକ୍ତ ହୁଅ, ବର୍ତ୍ତମାନ କାଳ ସମସ୍ତଙ୍କୁ ବଦଳି ଦେଲେଣି, ମନ ଭିତରେ ମାୟାର ପ୍ରଭାବ ପୁରା ଆଣିଦେବି, ଯେଉଁ ମନ୍ତ୍ରଗୁଡ଼ା ବାହାରିଲା ସାଙ୍ଗେ ସାଙ୍ଗେ କମ୍ୟୁନିକେସନ ହେଇଯିବ। ରୂପ ଗୁଣ ଯେତେ ପାଞ୍ଚଟା ଜିନିଷ ତା ଦେହରେ ଭରିକି ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ସବୁଗୁଡ଼ା ତା ଭିତରେ ରହିଛି। ନାରୀ ପାଖରେ କ'ଣ ଅଛି? ପାଞ୍ଚ ଜଣ ପାଞ୍ଚଟାରେ ମରୁଛନ୍ତି, ନାରୀଙ୍କ ପାଖରେ ସବୁ ପାଞ୍ଚଟା ଜିନିଷ ଭଗବାନ ଦେଇଛି, ଗୋଟେ ପୁରୁଷ ବନ୍ଧନ ପକେଇଆନି, ନାରୀ ଘୃଣା କରାହନି, ପୁରୁଷଟାକୁ ଏଠି କୁହାହଉଛି ତୁଟା ବୋକାଟା ତୁ ମରୁଛୁ, ତୁ ଯେତେବେଳେ ଆସକ୍ତି ବଢ଼ଉଛୁ ନାରୀ ପ୍ରତି, ତୋ ରାସ୍ତାକୁ ତ ବନ୍ଦ କଲୁ ନାରୀ କି ତାକୁ ତା ରାସ୍ତାକୁ, ସେ ମୁକ୍ତି କେମିତି ପାଇବ? ତୁ ତ ମୁକ୍ତି ପାଇବୁନୁ, ସେ କେମିତି ମୁକ୍ତି ପାଇବ? ସେ ଲେଖିଲେଣି ଚକ୍ରପାତ ସେ ଟିକାରେ, କୁରଙ୍ଗ ମାତଙ୍ଗ ଭୃଙ୍ଗ, କୁରଙ୍ଗ ମାତଙ୍ଗ ଭୃଙ୍ଗ ମୀନ, ପାଞ୍ଚ ଜଣ ଯେଉଁ ରହିଲେ ହସ୍ତି ଆଉ ଭ୍ରମର, ହସ୍ତି କ'ଣ କରୁଛି? ସ୍ପର୍ଶରେ ମରୁଛି, ସ୍ପର୍ଶ କରିବାକୁ ଯାଇକି ମାଇ ହାତୀକି ପଡ଼ି ମଲା, ଆଉ ପତଙ୍ଗ ସେ ଅଗ୍ନି ଦେଖିକି ମଲା, ମାତଙ୍ଗ ହସ୍ତି ପତଙ୍ଗ ଆଉ କିଏ ରହିଲା? ହରିଣ କୁରଙ୍ଗ ସୀତାର ସଙ୍ଗୀତ ଶ୍ରବଣରେ ମଲା, ଆଉ ମୀନ ସେ ସ୍ପର୍ଶ ଇନ୍ଦ୍ରିୟରେ ମଲା, ଆ ସରି ଯିବା ଆ ଚକ୍ଷୁରେ ରୂପରେ ଧର୍ଷିତ ହେଲା କିଏ? ପତଙ୍ଗ, ଶବ୍ଦ ଶବ୍ଦ ଶବ୍ଦରେ ହରିଣ, ସ୍ପର୍ଶରେ ହସ୍ତି, ରୂପରେ ପତଙ୍ଗ, ରସରେ ମୀନ, ଆଉ ରହିଲା ଗନ୍ଧ, ଗନ୍ଧରେ ଭ୍ରମର, ଭ୍ରମର ଲୋଭିତ ହେଇକି ପଦ୍ମ ଫୁଲ ଭିତରେ ରହୁଛି ତାର ମରୁଛି। ଏ ପାଞ୍ଚ ଜଣ ଗୋଟିଏ ଗୋଟିଏ ଜିନିଷରେ ମରିଯାଉଛନ୍ତି, ଏଥିରେ ମଣିଷ ପାଞ୍ଚଟାକୁ ଭୋଗୁଛି। ସେ ଲେଖେ ପ୍ରମାଥି ପଞ୍ଚୈବ ପଞ୍ଚ, କ'ଣ ମଣିଷକୁ କହିବ? ଆରେ ଦେଖ ତୁମେ ପାଞ୍ଚଟା, ଏ ଉଦାହରଣ ଯେଉଁ ଅବଧୂତ ଦେଲେ, ଗୋଟିଏ ଗୋଟିଏ ଗୋଟେ ମଣିଷ ଗୋଟିଏ ଗୋଟେ ଜୀବ ମରିଯାଉଛନ୍ତି, ଶବ୍ଦରେ ହରିଣ ଚାଲିଲାଉଛି, ସ୍ପର୍ଶରେ ତା ଜୀବନ ନଷ୍ଟ ହେଇଯାଉଛି, ଧରା ପଡ଼ିଯାଉଛନ୍ତି, ସେ ଗୋଟିଏ ଗୋଟିଏ ଜିନିଷରେ ମରିଯାଉଛନ୍ତି। ଗୋଟେ ମଣିଷ ପାଞ୍ଚଟା ଜିନିଷକୁ ସେବନ କରୁଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଆଉ ପାଞ୍ଚଟା ଜିନିଷ ଗୋଟିଏ ଜାଗାରେ ଭଗବାନ ଦେଇଦେଇଛନ୍ତି, କାହା ପାଖରେ? ନାରୀ ପାଖରେ, ପାଞ୍ଚ ପୁରୁଷ ପହିଲା ଚାଲରେ। ମଣିଷ କ'ଣ କରିବ? ବନ୍ଧନ ଗୋଟେ ପଡ଼ିଗଲା, ଆଉ ଆସି ସେ ତାକୁ ଆଡ଼େଇକି କାଟିକି ଯିବା, ଏ ଯେମିତି ଆମର ଦେଖିବ ସବୁ ଏଇ ଯେଉଁ ନଦୀ ଆସୁଥିବ, ନଦୀରେ ଯେଉଁ ବନ୍ୟା ଆସୁଥିବ, ବନ୍ୟା ବେଳେ ଯେଉଁ ଭଉଁରୀ ସବୁ ଆସେ, ଭଉଁରୀ ଡଙ୍ଗା ପଡ଼ିଲେ ଘୁରେଇ 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 ତୁମେ ଛାଡ଼ିବନି, ଆଉ ଖାଲି ଘରେ ଘୁରେଇ ଘୁରେଇ ମାଟିଦେବ। ଆଜି ଯିଏ ଏକ୍ସପର୍ଟ କ'ଣ ଦକ୍ଷ ହେଇଥିବ ନାବିକ, ସେ ଆଗରେ ଜଣ ବସିଥିବେ, ପଛରେ ଦୁଇ ଜଣ ମାରିଥିବେ ନା, ଆଉ ସେ କେବଳ ଭଉଁରୀ ଆଡ଼କୁ ନେବେନି, ଘଣ୍ଟ ଭିତରେ ବସିଗଲେ ସେ ଘୁରେଇ ବସି ଘୁରେଇ ଘୁରେଇ ମାଟିଦେବ, ଆଉ ଯେତେ ଲୋକ ଥାଉ ତୁମେ ବଡ଼ିକି ମରିଯିବ, ଆଉ ସଂସାର ଆବର୍ତ୍ତନା ଗୋଟେ, ଆଉ ସଂସାରରେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧରେ ଗୋଟେ ଆବର୍ତ୍ତ ରହିଛି, ଗୋଟେରେ ଫସିଲେ ଭଲ ଆଉ। ଆଉ ତୁମେ ପାଞ୍ଚ ଟଙ୍କା ଆଜିକାଲି କ'ଣ କରୁଛନ୍ତି? ଏଇ ଦେଖନ୍ତୁ ଝିଅ ଗୁଡ଼ାଙ୍କର ଟୋନ୍ ଶୁଣିବେ, ଝିଅ ଗୁଡ଼ାଙ୍କ ରୂପ ଗୁଡ଼ା ଦେଖିବ, ନାରୀ ଗୁଡ଼ାଙ୍କ ରୂପଟା ଦେଖିବ, ତ ନାରୀ ରୂପଟା ଦେଖିଲା ମାନେ ତୁମେ ମୁଣ୍ଡ ଭିତରେ ସେଇଟା ରହିଗଲା, ଗୋଟେ ନାରୀ ରୂପ ଦେଖିଲା ଆଉ। ଆଜିକାଲି ତ ନଙ୍ଗଳା ଚିତ୍ର ଗୁଡ଼ା ସବୁ ନଙ୍ଗଳା ଚିତ୍ର, ଅର୍ଦ୍ଧ ନାରୀ, ଏ ଯେଉଁ ଫେସବୁକ୍ ଫେସବୁକ୍ରେ ସବୁ ସେ ଝିଅ ତା ଫଟୋ କ'ଣ କ'ଣ କରୁଛି, କ'ଣ ସେଟା କହୁଛନ୍ତି, ଅପଡ଼େଟ୍ ଅପଡ଼େଟ୍ ନା କ'ଣ କରୁଛି, ତ ଝିଅଟା ଫଟୋ ଅପଡ଼େଟ୍ କରି ସେ ଛାଡ଼ି ଦେଉଛି, ସେ ମନ୍ଦିର ଫେସବୁକ୍ ସେ ଛାଡ଼ି ଦେଉଛି, ଏ ତୋର କ'ଣ ଫେସବୁକ୍ଟା, ତୁ କ'ଣ ତୋ ଫଟୋ ଅପଡ଼େଟ୍ କ'ଣ କରି ଛାଡ଼ିବୁ? ତାକୁ କିଏ ଗୋଟେ ଦେଖିବ? ତାକୁ ଯିଏ ଯିଏ ସାତ ଦେଖିବ ସେ ଦେଖିବ ଝିଅଟା, ଆରେ ଏଇଟା ଭଲ ଝିଅଟା ତ, ତୁମେ ତ ତୁମେ ଗୋଟେ ମଣିଷ ନା, ତୁମେ ଗୋଟେ ଭଗବାନ ହେଇଗଲ, ତୁମେ ସେ ଗୋଟେ ଛାଡ଼ିଦେଉଛି, ସେଇଟା ଦେଖିଲା ମାନେ ତୁମର ମନର ଆସିଯିବ ସ୍ପଷ୍ଟ, କାଷ୍ଠ ନାରୀ ସ୍ପର୍ଶେ ଯେତେ ତାହା ବିକାର, କାଠ କାଠରେ ତିଆରି ସ୍ତ୍ରୀକୁ ଛୁଇଁ ମାନେ ପଦାପି ଭିକ୍ଷୁକ ନା ସ୍ପର୍ଶେ, ସେ ଲେଖିଲେ ଏକାଦଶ ସ୍କନ୍ଧରେ, ପାଦରେ ବି ଗୋଟେ ସ୍ତ୍ରୀର କାଠ ମୂର୍ତ୍ତିକି ଛୁଇଁବନି ସନ୍ନ୍ୟାସୀ, ନାରୀ ପାଇଁ ଏତେ ସନ୍ନ୍ୟାସୀମାନଙ୍କ ପାଇଁ ସାଧୁମାନଙ୍କ ପାଇଁ ଏତେ ରେଷ୍ଟ୍ରିକ୍ସନ୍ ରଖାହେଇଛି। ଆଉ ତୁମେ ଏଇଟା ଦେଖିବ, ରୂପ ଗୁଡ଼ା ଦେଖିବ, କଥା ଗୁଡ଼ା ଶୁଣିବ, ଏଣେ ଭୋଜନ ଚଲେଇବ, ନାରୀର କଥା ଗୁଡ଼ାକ ଏଣେ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେବ, ଆଉ ତୁମେ ରହିପାରିବ? ସାଧୁ ହେଇପାରିବନି। ସାଧୁ କ'ଣ ବିଷୟ ଲୋକ ତ ସେଥିରେ ଫସି ଯାଉଛନ୍ତି, ବିବାହ ଲୋକ ତ ଫସିଯିବ, ଆଉ ରୂପରସ ଗନ୍ଧଟା କ'ଣ? ରୂପରସ ଶବ୍ଦ ସ୍ପର୍ଶ ରୂପରସ ଗନ୍ଧ, ସେଇଟା ଗୋଟେ ମାନସିକ ବିକାର। ରୂପରେ ଗୋଟେ କ'ଣ ଅଛି? ରୂପଟା ମଣିଷ ରୂପ ଉପଭୋଗ କରୁଛି। ସ୍ୱାମୀ ସ୍ତ୍ରୀ ଯେତେବେଳେ ସେ ସହବାସ କରୁଛନ୍ତି, ସେ କ'ଣ ରୂପଟା ଉପଭୋଗ କରୁଛି? ରୂପଟା ନୁହେଁ, ସେଇଟା ମାନସିକ ପାଗଳାମୀ। ସେଇଟା ଜୀବନ ତାର ଅନାଦିକାଳରୁ ରହିଛି, ଆଉ ତାର କାମଶକ୍ତି ଆସୁଛି, ତାର ରୂପଟାକୁ ଦେଖିକି ସେ ଆକର୍ଷିତ ହେଇଯାଉଛି। ଦେଖୁନା ମଣିଷର କ'ଣ ଶବ୍ଦ ସ୍ପର୍ଶ କଥାଟା ତାକୁ ଭଲ ଲାଗୁଛି, ଗୋଟେ ନାରୀର କଥାଟା ତାକୁ ଭଲ ଲାଗୁଛି। କି ଭଗବାନ କି ମାନସିକ ସ୍ତରରେ କେମିତି ଗୋଟେ ମାୟା ସୃଷ୍ଟି କରି ଜୀବକୁ ରଖିଛନ୍ତି ବନ୍ଧନ କରି ଗନାଦି କାଳରୁ, ଜୀବ କଣ ବୁଝିପାରିବ? ତାକୁ ସେଇଟା ଭଲ ଲାଗୁଛି, ତା ବାପ କହିବ, ମା କଥା କହିବ। ଦେଖୁନ ତା ଭଉଣୀ ଥିବ, ତା ଭଉଣୀଟା ଗୋଟେ ଝିଅ କି ନାହିଁ? ତା ଭଉଣୀ ତ କଥା କହୁଥିବ, ସେଇଟା ତାକୁ ଭଲ ଲାଗିବନି। ଏଗୋଟେ ପରାଝିଅ କଥା କହିଲା କେମିତି ଜୀବର? ଏଇଟା କିଏ ତିଆରି କରୁଛି ଏଇଟାକୁ? ସେ ଶବ୍ଦଟା ତ ସେ ଗୋଟେ ତୋ ଭଣ୍ଡା ତ ଗୋଟେ ଝିଅ ନା, ସେ ତ ସେ ଯୁବତୀ, ସେ ତ କଥା କହୁଛି, ତୋ ଅନ୍ତର ଭିତରେ କାହିଁ ସେ କାମନାଟା ଆସୁନି? ଗୋଟେ ଅଲଗା ନାରୀ କହିଦେଲେ କାହିଁ କାମନା ଆସୁଛି? ତାଙ୍କ ତିଆରି କରୁଛି କିଏ? ସୁମନ ଜଣେ ପ୍ରଶ୍ନ କରିବା, ମନ ଭିତରେ ମନ କେଉଁଠୁ ସାଙ୍ଗେ ସାଙ୍ଗେ ଜିନିଷଟା ନେଇଯାଉଛି? ସେ କହୁଛି ନାଇଁ ନାଇଁ, ଅନାଦିକାଳରୁ ଏକାଦଶ ସ୍କନ୍ଧରେ ଭଗବାନ କହୁଛନ୍ତି ଚିତ୍ତ ସହିତ ଚିତ୍ତ ବୃତ୍ତିରେ ବିଷୟର ପୁରା ସମ୍ପର୍କ ରହିଛି ଘନିଷ୍ଠ। ଚିତ୍ତର ସେଇଟା ଅଛି, ନାହିଁ ବୋଲି କୁହନି, ସେଇଟା ଅଛି। ସେଥିପାଇଁ ଏଇଟା ପଟକିନି ମନ ଦେଖିଦେଲା ମାନେ ମନ ଦେଇ ଇନ୍ଦ୍ର ଉଡ଼ାକ୍ସ ପାଇଁ ଇନ୍ଦ୍ର ସେ ମନା କଲା ନା, ଇନ୍ଦ୍ରାଣୀ ପ୍ରଭାନ୍ତିନି ହରନ୍ତି ପ୍ରସମ୍ମନ ତାନି ସର୍ବାଣୀ ସଂଯମ୍ୟମ ଯୁକ୍ତ ଆସିତ ମତ୍ପର। ଭଗବାନ କହିଲେ ମତ୍ପର ହୁଅ, ନହେଲେ ତ ମରିଯିବ ଇନ୍ଦ୍ର, ଗୋଟେ ଇନ୍ଦ୍ର ତୁମକୁ ଆଣିନେଇ ପଳେଇବ। ତା ଇନ୍ଦ୍ରିୟର ଶକ୍ତି ଗୁଡ଼ା ରହିଛି ଅନାଦି କାଳରୁ, କାଳ ତାକୁ ଧ୍ୱଂସ କରୁନି, ତା ଶବ୍ଦ ସ୍ପର୍ଶ ରୂପରସ ଗନ୍ଧ ତାର ସେ ଶକ୍ତିରେ ତାର ଅନାଦି କାଳରୁ ଭରି ହେଇକି ରହିଛି। ସେଥିରେ ତାକୁ ଭଗବାନ ଦେଖିଲେ ବି ନାମ ଶୁଣିଲେ ବି ସବୁ ଗୁଡ଼ା କ'ଣ ତାକୁ ଲାଗୁଛି? ଦେଖିବା ନ ଦେଖେ କାନ, ଦେଖିବା ନ ଦେଖେ ଦେଖିକି ଆଖି ଦେଖୁନି, ଶୁଣିକି ବି କାନ ଶୁଣୁନି, ସେ କିଛି ହବନି। ଦେଖୁଥିବ ତୁମେ ଭଗବାନ ଦେଖୁଛ, ସେ ଚିନ୍ମୟ ଭଗବାନ ଏଇଭଳି ସୁନ୍ଦର ଥିଲେ, ଏଇଭଳି ମହାପ୍ରଭୁ ଥିଲେ, ମହାପ୍ରଭୁ ଏଇଭଳି ସାକ୍ଷାତ ଏଇଭଳି ମହାପ୍ରଭୁ, ସେଇଟା କିଛି ଆସିବନି, ଆଖିରେ ଦେଖିଲେ ବି ଆସିପାରିବନି। ସେ ଜଡ଼ ଗୁଡ଼ା ରହି କ'ଣ ଜଡ଼ ବୃତ୍ତି ଗୁଡ଼ା ସବୁ ରହିଯାଇଛି, ଜଡ଼ ବୁଥିଲେ ଅନାଦି କାଳରୁ ଜୀବ ଏ ଆବର୍ତ୍ତ ଭିତରେ ପଡ଼ି ପଡ଼ିକି ଆସେ। ସେଥିପାଇଁ ଅନ୍ତରଙ୍ଗ ଶକ୍ତିର ପ୍ରଭାବଟା ଯେତେବେଳେ ଜୀବ ଭିତରକୁ ନ ଆସିବ ସେଇଟା ହବନି ଆଉ। ସେ ପ୍ରଭାବଟାକୁ ଗୁରୁ ପରମ୍ପରାରେ ସାଧୁଶାସ୍ତ୍ର କୃପା ସରି ଗୁରୁ କୃପାରେ ସେଇଟା ବୋହିକି ଆସୁଛି। ଅନ୍ତରଙ୍ଗ ଶକ୍ତିର ପ୍ରଭାବଟା ତାଙ୍କର ଯେଉଁ ଶୁଦ୍ଧ ସମର୍ପଣ ଶୁଦ୍ଧ ଭକ୍ତିରେ ରହିଛି ସେ ପରିପ୍ରକାଶ କରିବେ। କ'ଣ ବିଗ୍ରହ ରଖିଲେ, ସେବା ଦେଲେ, କଥା କହିଲେ, ସେଥିରେ ସବୁ ଗୋଟେ ଜୀବ ଅନ୍ତର ଭିତରକୁ ସେ ଜିନିଷଟା ଆସିବ। ସେ ଯଦି ଭାଗ୍ୟବାନ ହେଇଥିବ ଆଉ ସରଳ ନା, ମୁଁ ଆଜ୍ଞା ଶୁଣୁଛି ମୋର ସ୍ୱଭାବଟା ପରିବର୍ତ୍ତନ, ଆରେ ତୁ ଶୁଣୁଛୁ ଯେ ତୋର ଯଦି ପୂର୍ବ ସୁକୃତିଟା ବଳବାନ ନଥିବ ଶ୍ରବଣ କଲେ ବି ତେ ରୁଚି କଥାରେ ବି ରୁଚି ଆସିବନି। କଥାରେ କ'ଣ ଏମିତି ରୁଚି ଚାଲି ଆସିବି କି? କଥାଟା କ'ଣ ଭଲ ଲାଗିବ କି? ସବୁ ଭଲ ଲାଗିବ, ପରିଶ୍ରମ କରିବେ, ସେବା କରିବେ, କଥା ବି ଭଲ ଲାଗିବନି। ସେ ଲେଖିଲେନି ସାତ ମହତ ସବୟା ତୀର୍ଥ ପୁଣ୍ୟ ତୀର୍ଥ ନିସେବଣା, ପୁଣ୍ୟ ତୀର୍ଥ ସାଧୁର ସେବା ନ କଲେ କୃଷ୍ଣ କଥା ରୁଚି ବି ଆସିବନି, କଥାଟା ଭଲ ଲାଗିବନି, ଗୋଟେ ଭଗବାନଙ୍କ କଥା ଭଲ ଲାଗିବନି। ଏ କଥାଟା ତୁମେ ତୁମେ ଭଲ ଲାଗୁନି, କଥାଟାକୁ ଯେତେବେଳେ ତୁମର ଗୋଟେ ଆକର୍ଷଣ ରହୁନି, ତୁମର କ'ଣ ହବ? ଧୀରେ ଧୀରେ ଭକ୍ତିଟା ଶିଥିଳ ହେଇଯିବ। କାହିଁକି କ'ଣ କରିବି କ'ଣ ନ କରିବି ଜାଣିବ କେମିତି କହୁଥିଲା? ସବୁବେଳେ ସେଟାକୁ ଶୁଣିବାକୁ ପଡ଼ିବ ନା, କ'ଣ କରି ଯେଉଁ ଟିଚର କ'ଣ କରୁଛି, ଶିକ୍ଷକମାନେ ପ୍ରଥମେ କ୍ଲାସ ଆରମ୍ଭ ହେଲେ କ'ଣ କ'ଣ ପକାନ୍ତି? ଉପସ୍ଥାନ ପକେଇ ପ୍ରେଜେଣ୍ଟ ପକେଇବ ନା, ଆଉ କିଏ ଆସିଛ ପ୍ରେଜେଣ୍ଟ ତା ନାଁ ଧରି ଡାକିବେ, ଚାହାତ ଡାକିବ, କିଏ ଉପସ୍ଥାନ ଡେଲି କାଇଁ ପକା ହେଉଛି? ସେ ତ ଗୋଟେ ଦିନ କହିଦେଲେ ଛୁଆମାନେ 10:30 କ୍ଲାସ୍ ହେଉଛି, 10:20 ସୁଦ୍ଧା ଆସିକି ପହଞ୍ଚିବ, ଉପସ୍ଥାନରେ ଡେଲି କାଇଁ ଦିଆ ହେଉଛି? ଛୁଆ ଗୁଡ଼ାଙ୍କୁ ସତର୍କ କରିବାକୁ ପଡ଼ିବ, ସେ ଗୋଟେ ଜିନିଷ ବାରମ୍ବାର କହିବାକୁ ପଡ଼ିବ, ବୁଝିଲ 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 ସବୁବେଳେ କହିବାକୁ ପଡ଼ିବ। କାହିଁକି ତାର ଗୁଣଟା ସେ କଥାଟା ଶୁଣିଲେ ବି କ'ଣ ସତ ଗୁଣରେ ଥିଲେ ଟିକେ ବୁଝିବ, ରଜତମ ଗୁଣରେ ଥିଲେ ତା କିଛି ବୁଝିବନି ଆଉ, ତା ମୁଣ୍ଡକୁ ପଶିବନି ଆଉ। ତେଣୁ ଏଇ ଯେଉଁ ଭଗବାନଙ୍କ ଶକ୍ତିଟା, ପ୍ରଭୁଙ୍କର ଗୁରୁଙ୍କର ଯେଉଁ ଶକ୍ତିଟା, ଏଇଟା କୃଷ୍ଣଙ୍କ ପାଖରୁ ଏଇ ଶକ୍ତି ଅବତରଣ କରିକରି ଆସୁଛନ୍ତି ଗୁରୁ ପରମ୍ପରା ମାଧ୍ୟମ ଦେଇକି। ଆଉ ସାଧୁଗୁରୁଙ୍କ ପ୍ରତି ଆମର ଯଦି ସମର୍ପଣ ଭାବ ନ ରହିବ, ତାଙ୍କୁ ଭଜନଟା ଗୋଟେ ଜୀବ ନିଜେ କେବେ କରିପାରିବ ନାହିଁ। ସେ ଜାଣିଛି ନା ମୁଁ ଭଜନ କରିବି, ଲୋକ ଜାଣିଛି କି ନାହିଁ, ସଂସାରରେ ରହିଲେ କଷ୍ଟ, ମୋତେ ଠାକୁରଙ୍କୁ ଡାକିବା ପଡ଼ିବ, ସେ କରିପାରୁନି କାହିଁ? ଭଜନ କରିବା ପାଇଁ ଯେଉଁ ବଳଟା ଦରକାର ସେଇଟା ଚିନ୍ମୟ ବଳ। ତେଣୁ ଏଇ ସାଧୁ ସଙ୍ଗ କରିବା ଦ୍ୱାରା, ସାଧୁଙ୍କ ଅନୁଗତିର ସେବା କରିବା ଦ୍ୱାରା, କଥା ଶ୍ରବଣ କରିବା ଦ୍ୱାରା, ନାମ କରିବା ଦ୍ୱାରା ଏଥିରେ କଣ ହୁଏ ନା ଆମ ଅନ୍ତର ଭିତରକୁ ଭଗବାନଙ୍କର କୃପା ସାଧୁ ମାଧ୍ୟମ ସାଧୁଙ୍କ ମାଧ୍ୟମରେ ଯେଭଳି ଆମେ ସମର୍ପଣ ସରଳ ହବା ସେଇଭଳି ଭାବରେ ପ୍ରବେଶ କରିବା। କୃପାର ପରିପ୍ରକାଶନ ସବୁ ଆଉ କୃପା ଗୁଡ଼ାକ ଭଗବାନଙ୍କ କୃପା ଯଦି ତୁମ ଅନ୍ତର ଭିତରେ ପ୍ରବେଶ ନ କରିବ ନ କରିବେ ଗୁରୁଙ୍କ ମାଧ୍ୟମ ଦେଇକି ତୁମକୁ କ'ଣ ସବୁ ଜିନିଷ ଗୁଡ଼ାକ ସବୁ ଜିନିଷ ଗୁଡ଼ା ଜଡ଼ ଲାଗିବ। ପ୍ରଥମ ପ୍ରଥମେ ଉତ୍ସାହମୟ ଭକ୍ତିରେ ତୁମକୁ କିଛି କିଛି ଭଲ ଲାଗିବ। ଭକ୍ତିର ବିଭିନ୍ନ ସ୍ତର ଗୁଡ଼ାକ ସବୁ ବ୍ୟାଖ୍ୟା କଲେ ନା ବିଶ୍ୱନାଥ ଚତୁର୍ଥୀ ଠାକୁର ଉତ୍ସାହମୟ। ଉତ୍ସାହମୟ ମାନେ କ'ଣ ଗୋଟେ ଉତ୍ସାହରେ ଖାଲି ଚାଲିବ। ଉତ୍ସାହ ମାନେ କ'ଣ ତାକୁ ସମସ୍ତେ କହୁଛନ୍ତି ସିଏ ଭଲ ଭକ୍ତ, ଭଲ ସେବା କରୁଛି, ଭଲ ଜପ କରୁଛି, ଆଉ ସେଇଟା ତାକୁ ଯେତେ ମାନେ କୁହା ହଉଥିବ ସେ କରିବ, ତାହେଲେ ଛାଡ଼ିଦେବେ ଆଉ କରିବେନି। ଉତ୍ସାହମୟ ଭକ୍ତିଟା ସବୁବେଳେ ଭାଙ୍ଗିବ, ସେଟା ସ୍ଥାୟୀ ଅବସ୍ଥା ନୁହେଁ। ତାକୁ ଭଲ 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 କହୁଥିବେ ସେ କରୁଥିବ, ଆଉ ସେ ଜଣକୁ ଅନୁକରଣ କରି କରୁଥିବ, ସେ ଅନୁକରଣ କରୁଥିବ, ଆଉ ସିଏ କରୁଛି, ଆଉ ସେ ମୋତେ ଶିଖିଥିଲା ଭକ୍ତି, ସିଏ ସିଏ କରୁଛନ୍ତି ମୁଁ ବି କରି, ସିଏ ଯେତେବେଳେ ପତନ ହେଇଯିବ ସିଏ ଛାଡ଼ିଦେବ, ବା ସେ ବ୍ରହ୍ମଚାରୀ ଗ୍ରସ୍ତ ହେଇଗଲେ ବା ଗ୍ରସ୍ତ ହେଇଥିଲେ ସେ ଆଉ ଭଜନ କରୁ ତାଙ୍କ ଦୋଷ ବାହାରିଲା ବା ସେଥିରେ ଭଜନ କଲେ, ତାପରେ ତୁମର ଉତ୍ସାହ ଭାଙ୍ଗି, ଆରେ ସିଏ ମୋତେ ଆଣିଥିଲେ ସିଏ ତ ଏ ଅବସ୍ଥା ହେଲେଣି ମୁଁ ଆଉ କ'ଣ କରିବି, ଏଇଟା ଉତ୍ସାହମୟ ଭକ୍ତି। ଆଉ ଉତ୍ସାହମୟ ଭକ୍ତିରେ ତ ଅଧା ଅଟକି ସବୁ ରହିଯାଉଛ, ସବୁ ତ ଏଇଠୁ ଫାଷ୍ଟ ଷ୍ଟେପ୍ ରହିଯିବେ, ଆଉ ତାକୁ ପାର ହେଇକି ଗଲାବେଳକୁ ତ ଏଇଠି ତ ଅଟକି ଯିବେ ଆଉ। ଉତ୍ସାହଟା କ'ଣ ଜଣଙ୍କୁ ଦେଖିକି ଆସୁଥିଲା, ଯାହାକୁ ତୁମେ ଦେଖିକି ଆସୁଛି ସିଏ ବି ଶୁଦ୍ଧ ନୁହନ୍ତି ନା, ତାଙ୍କ ଉତ୍ସାହ ଭାଙ୍ଗଲେ ତୁମର ଉତ୍ସାହଟା ବି ଭାଙ୍ଗିଛ, ତାଙ୍କୁ ବିରୋଧୀ କଥା କହିଦେଲେ ଭଲ ମନ୍ଦ କହିଦେଲେ ତୁମର ଉତ୍ସାହ ବି ଭାଙ୍ଗିଛ। ଉତ୍ସାହମୟ ତାପରେ ଆସିବ ଘନ ତରଳ, ଘନ ତରଳ କିଛି ଦିନ ଭଜନ ଭଲ ଭାବେ ଚାଲିବ, ହେବ ହବ ବଲପଡ଼ା ବଢ଼ି, ତାପରେ ପୁଣି ତରଳ ହେଇଯିବ, ପୁଣି ମନ କୁଆଡ଼େ ଫିଟିଯିବ, କୁଆଡ଼େ କ'ଣ ଗଲା, କରମଫଳ କରମଫଳଟା ଅଛି ନା, ସେ ସମୟ ଆସିକି ପହଞ୍ଚିଲାକୁ ତୁମକୁ ଘୋରେଇଲା, ତରଳ ହେଇଯିବ, ଆଉ ପଢ଼ାପଢ଼ିର ମନ ଲାଗିବନି, ଜପର ମନ ଲାଗିବନି, ପୁଣି ଷ୍ଟ୍ରଗଲିଂ କରିବ କେତେଦିନ, ଏଇଟା ଚାଲେ। ଏସବୁ ସାଧକ ଅବସ୍ଥାକୁ ସେ ବର୍ଣ୍ଣନା କରିଛନ୍ତି, ଏଇଟା ହୁଏ, କିନ୍ତୁ କେତେବେଳେ ସେବାଟାକୁ ଆଉ ନାମଟାକୁ ଛାଡ଼ିବନି, ଏଇଟା ଆସେ ସବୁ, ଏଇଟା ଅନିଶ୍ଚିତ ଭଜନ କ୍ରିୟା, ଅନର୍ଥ ଅବସ୍ଥାରେ ଏଗୁଡ଼ାକ ଭଜନ ହୁଏ। ଏଇଭଳି ଅବସ୍ଥାରେ ଛୋଟ ଅବସ୍ଥାକୁ ବ୍ୟାଖ୍ୟା କଲେ ଉତ୍ସାହମୟୀ ଘନ ତରଳା ବିଷୟ ସଙ୍ଗମା, ତୃତୀୟ ଅବସ୍ଥା ବିଷୟ ସହିତ ସଙ୍ଗମ ଚାଲିବ, ଏଇଟା ଖାଇବିନି, ଏଇଟା କରିବିନି, ଏଇଟା ଦେଖିବିନି, ଏଇଟା ଏମ୍ କରିବିନି, ସବୁ ସବୁ ବିଷୟକୁ କେମିତି ମୁଁ ହଟେଇବି, ତା ପାଇଁ ସଙ୍ଗମ, ତା ଯୁଦ୍ଧ କରିବ, ହେଲେ କ'ଣ ହବ, କେତେବେଳେ ବିଷୟ ତାକୁ ପରାସ୍ତ କରିଦେବ ସେ କେତେବେଳେ ବିଷୟକୁ ପରାସ୍ତ କରିପାରିବନି, ସେ ବିଷୟ ବହୁତ ବଳବାନ, କେତେବେଳେ ନିରାଶ ହେଇଯିବ, କ'ଣ ଆଉ ପାରିବିନି ଆଉ ସାଧୁ ହେଇ ହବନି, ଇଏ ଚାଲିବ କେତେ, ଏଇଟା ଷ୍ଟେଜ୍ ସବୁ, ଏଇଟା ନୂଆ କଥା ନୁହେଁ, ଏଇଟା ଅନିଶ୍ଚିତ କ୍ରିୟାରେ ନା କିଏ ମୁକ୍ତାତ୍ମା ହେଇଛନ୍ତି ନା ଶୁଦ୍ଧ ଭକ୍ତ ହେଇଛନ୍ତି, ଅନିଶ୍ଚିତ ଭଜନ କ୍ରିୟା ବିଶେଷ ସଙ୍ଗମ, ଆକୁ ପାର କରିଦେଇଗଲ ତାପରେ ନିୟମକ୍ଷମ, ନିୟମକ୍ଷମ ମାନେ ନିୟମ ସବୁ କରିବ, ମୁଁ ଷୋଳମାଳା ଜପ ସାରିକି ଖାଇବି, ମୁଁ ଭାଗବତ ପଢ଼ିକି ଖାଇବି, କିମ୍ବା ଏତିକି ଜପ କରିବି, ଏହା ପରିକ୍ରମା କରିବି, ଏମିତି ସେବା କରିବି, ଏମିତି ଚଳିବି, ଏ ନିୟମଟା କିଛି ଦିନ କରିବ ତାପରେ ପୁଣି ଭାଙ୍ଗିଦେବ, ପୁଣି କିଛି ଦିନ କରିବ ପୁଣି ଭାଙ୍ଗିଯିବ, ନିୟମ କେତେଟା ଗଲା, ପାଞ୍ଚଟା ଗଲା ନା, ଉତ୍ସାହମୟୀ ଘନ ତରଳା ବିଉଢ ବିକଳ୍ପ, ବିଉଢ ବିକଳ୍ପ ଆଉ ଗୋଟେ ରହିଲା, ଗୋଟେ ବିଉଢ ବିକଳ୍ପ, ବିଉଢ ବିକଳ୍ପ ଆଉ ଗୋଟେ ଷ୍ଟେଜ୍, ବିଉଢ ବିକଳ୍ପ ମାନେ ବିଶେଷ ସଙ୍ଗମ, ତାପରେ ବିଉଢ ବିକଳ୍ପ, ବିଉଢ ବିକଳ୍ପ ମାନେ ବିଉଢ ଆଉ ବିକଳ୍ପ, କ'ଣ କରିବି, ବାହାରିଲେ ସୁବିଧା ନା ବ୍ରହ୍ମଚାରୀ ଭଲ, ଇଏ କେତେ ଦିନ ଚାଲିବ ମୁଣ୍ଡରେ, ଏ ଅବସ୍ଥା ଗୋଟେ ଭଜନ ସେ ସବୁ ଲେଖିଦେଇଛନ୍ତି, ଆଉ ବିବାହ ହେଲେ ବିବାହ ତ ଏଇ ତ ଏଇ ତ ଭାଗବତ କହୁଛି ବିବାହ ହେଲେ ଏଇ ତ ଏଇ ତ ବହୁତ କଷ୍ଟ, ଏଇ ସ୍ତ୍ରୀ ପୁତ୍ର କନ୍ୟା ଆସକ୍ତି କାଟିକି ଆଉ କ'ଣ ମାୟାକୁ ଛାଡ଼ିକି ଆସିହବ, ସେ ବିବାହର ଯେତେ ହେଲେ ଯେତେ ନେଗେଟିଭ୍ ଜିନିଷ ଗୁଡ଼ା ସବୁ ଶାସ୍ତ୍ର ତୁମକୁ ଦେଖାହବ, ବାହାରିଲେ ଏଇ ଅସୁବିଧା ଅଛି, ଅନ୍ଧକୂପରେ ପଡ଼ିବ, କଷ୍ଟ ପାଇବ, ଏଇଟା ଏଇଟାକୁ ଦେଖିବ, ପୁଣି ଚିନ୍ତା କରିବା ଆରେ ବିବାହ ଯଦି ନ ହେବି କିନ୍ତୁ କାମନା ଟିକେ ରହୁଛି ନା, ପୁଣି ବୁଢ଼ା ବୟସକୁ କେଉଁଠି କ'ଣ ହବ ଅସୁବିଧା ହବ, ତ ହଇରାଣରେ ପଡ଼ି, ତେଣୁ ଏଇ ସଂକଳ୍ପ ବିକଳ୍ପ ରହିବ, ଘରେ ଘର ରହିବି ନା ମଠରେ ରହିବି, ଖାଲି ତା ଚାଲିବ କେତେ ଦିନ ମୁଣ୍ଡରେ, ଏଇଟା କ'ଣ କରିବି, ବାନପ୍ରସ୍ତି ହେଇଗଲେ ବାନ ଯଦି ବାନପ୍ରସ୍ତି ହେଇଯିବି ତାହେଲେ ଝିଅଟା ବାହା ହେଇନି, ଝିଅଟା ବାହା ହେଇଥିବ ଯଦି ପୁଣି ଅସୁବିଧା ହବ, ସ୍ତ୍ରୀ ଦାୟିତ୍ୱଟା କିଏ ନେବ, ଇଏ ଚାଲିବ, ସଂସାର ରହିବି ନା ମଠରେ ରହିବି, ଏଇଟା ବିଡ଼ ବିକଳ୍ପ, ଇଏ କେତେ ଦିନ ଚାଲିବ, ଯାପରେ ଲାଷ୍ଟକୁ ଆସିବ, ଫାଷ୍ଟଟା ହେଇଗଲା ନା, ହଁ ଲାଷ୍ଟଟା ତରଙ୍ଗ ରଙ୍ଗିଣୀ, ଆକୁ ସବୁ ପାର କରି ଗଲା ପରେ ଲାଷ୍ଟରେ ପଡ଼ିଯିବ ଗୋଟେ ଜନ୍ତାରେ, ଯେତେବେଳେ ଦୃଢ଼ ହେଇଗଲା ଯେ ମୁଁ ଆଉ ଭଗବାନଙ୍କୁ ଛାଡ଼ିବି ନାହିଁ, କି ମୋର ଗୋଟେ ଆଶ୍ରମର ବ୍ରହ୍ମଚାରୀ ହଉ ଗୃହସ୍ଥ ହଉ ବା ଯାହା ଗୋଟେ ଆଶ୍ରମ ରହିଲି ଠାକୁରଙ୍କୁ ସେବା କରିବି ଆଉ ସବୁ ଜିନିଷ ଜାଣିଦେଲ, ରହିଲା ଆଉ ଗୋଟେ ଜିନିଷ ତରଙ୍ଗ ରଙ୍ଗିଣୀ, ସେଟା ଅନ୍ତର ଭିତରେ ସେଭଳି ତରଙ୍ଗ ଆସିବ, କ'ଣ ଲାଭ ପୂଜା ପ୍ରତିଷ୍ଠା ଏଇ ଭାବନା ଗୁଡ଼ା ସବୁ ଆସିବ। ମୋତେ କେହି ସମ୍ମାନ ଦେଉନାହାନ୍ତି, ମୋତେ ଏଇଟା କରୁନାହାନ୍ତି, ସେଟା ସେଟା କରୁନାହାନ୍ତି, ଏସବୁ ଅନିଷ୍ଠିତ ଭୋଜନ କ୍ରିୟା। ଆକୁ ପାର ହେଲା ପରେ ନିଷ୍ଠତା ଭୋଜନ, ସେତେବେଳେ କିଏ କ'ଣ କହୁଛି କହୁ, କିଏ କ'ଣ କରୁଛି କରୁ, କେତେ ବାଧା ଆସୁ, ବିଘ୍ନ ଆସୁ, ପ୍ରତିବନ୍ଧକ ଆସୁ, କିନ୍ତୁ ମୁଁ ତ ଭଗବାନ ଧରିଛି ଆଉ ଛାଡ଼ିବି କ'ଣ। ଏଇ ଛଅଟା ଅବସ୍ଥାରେ ଜଣେ ଛାଡ଼ିଦେଇ ପାରେ, ଅନିଷ୍ଠିତ ଅବସ୍ଥାରେ ସେ ରହିଛି ଆଉ ନିଷ୍ଠତାରେ ନାହିଁ, ଛାଡ଼ିଦେଇ ପଳେଇବ ଆଉ କେତେବେଳେ ଠିକ୍ ନା, କାହାକୁ ବିଶ୍ୱାସ କରାଯାଇପାରିବନି। ସେ କ'ଣ ସେବା କରୁଥିଲା ଭଲ ମନ୍ଦ କ'ଣ କରୁଛି, କିନ୍ତୁ ଭିତରେ ସେ କ'ଣ କରୁଛି କିଛି କହିହେବନି। ତାର ତୁମେ ଗୋଟେ ଷ୍ଟେପ୍କୁ ନ ଆସିଛି କେଉଁଠିକି, ନିଷ୍ଠା ସେ ଯେଉଁ ପଳେଇଲା, ମଲେ ମରିବି ବଞ୍ଚିଲେ ବଞ୍ଚିବି, ଯାହା ବି ହଉ ମୁଁ ସେ କୃଷ୍ଣଙ୍କୁ ଆସି ତ ମୁଁ ବଡ଼ ମେଡ଼ିକାଲ ରହିଛି, ବଡ଼ ମେଡ଼ିକାଲ ମଲେ ଯେମିତି ବର୍ତ୍ତମାନ କରୋନା ହେଉଛି, କରୋନା ହେଲେ କୁଆଡ଼େ ଯିବ, ବଡ଼ ମେଡ଼ିକାଲକୁ ଯିବ, ସେ ସୋମ ଯାଅ କି କେଉଁଠି କଟକ ମେଡ଼ିକାଲ ଯାଉ, ସେଠି ତ ମରିଗଲେ ତାର ଆଉ କ'ଣ ଅଲ୍ଟିମେଟ୍ ଅଛି ନା, ତା ତ ଔଷଧ କିଛି ନାହିଁ, ଯେମିତି କରୋନାର ଔଷଧ ନାହିଁ ସେଭଳିଆ ସଂସାର ରୋଗର କିଛି ଔଷଧ ନାହିଁ। କାମ କ୍ରୋଧର କିଛି ଔଷଧ ଅଛି କି, ସଂସାର ରୋଗର କିଛି ଔଷଧ ନାହିଁ, କେବଳ ମେଡ଼ିକାଲରେ ପଡ଼ିବ ଡକ୍ଟର ତାର ତୁମକୁ କ'ଣ କିଛି ଉପଦେଶ ଦେବ, ଚିକିତ୍ସା କରିଦେ ଭଲ ହେଇଗଲା ଭଲ ନହେଲେ ଭଲ ଭଲ ଆସିଭଳିଆ ଆଉ କ'ଣ, ସେଭଳିଆ ଭାବିକି ତୁମକୁ ପଡ଼ିକି ରହିବାକୁ ପଡ଼ିବ ଭଗବାନ ପାଖରେ ଆଉ, କ'ଣ ଭଲ ହେଇଗଲେ ଭଲ ହେଇଗଲେ, ନହେଲେ ବି କ୍ଷତି ବି କିଛି ନାହିଁ, ସେଠି କ'ଣ ମରିବ ଏଥିରେ କିଛି କ୍ଷତି ନାହିଁ, ଯେତିକି କଲ ତୋର ରହିଲା ପୁଣି ପର ଜନ୍ମରେ ପୁଣି ଭକ୍ତ ହେଲ, ବଡ଼ ମେଡ଼ିକାଲ ଆଉ ଏଟା ସରଳତା ନିଜର ସମର୍ପଣ ଉପରେ ନିର୍ଭର କରେ। ଅନିଷ୍ଟ ଷ୍ଟେଜକୁ ପଳାଇଲା ପରେ ତୁମର ଭଜନରେ ରୁଚି ଆସିବ, ଯଦି ଅନ୍ୟ ଅଭିଳାଷ ନ ରହିବ ଭଜନ ରୁଚି ଆସିବ, ଆଉ ବିଶ୍ୱାସ ବି ବଢ଼ିବ ଭଗବାନଙ୍କ ଉପରେ, ପ୍ରଭୁଙ୍କୁ ଧରିକି ମୁଁ ଜୀବନ ସାରା ରହିବି, ବିଶ୍ୱାସ ବି ଆସିବ। ଏଇ କଥାରେ ମାଝି ମୁଣ୍ଡରେ ଏଇଟା ପଶିଲା ଆଉ ସେଟା କ'ଣ ଆଲୋଚନା କରିବା। ଗୋପୀମାନେ ଏଇସବୁ ତାଙ୍କ ମନ ଭିତରେ ଉଦ୍ଦୀପନ ଅନ୍ତରଙ୍ଗା ଶକ୍ତିର ପ୍ରଭାବଟା ରହିଛି ନା, ବୃନ୍ଦାବନର ସଭା ସବୁ ଏଇଟା ଅନ୍ତରଙ୍ଗା ଶକ୍ତିର ପ୍ରଭାବ, ଆମ ଆମ ଅନ୍ତର ଭିତରେ କ'ଣ ସବୁ ଜଡ଼ ଶକ୍ତିର ପ୍ରଭାବ, ଜଡ଼ ଶକ୍ତିର ପ୍ରଭାବଟା ଯେତେ ପର୍ଯ୍ୟନ୍ତ ସବୁ ରହିଥିବ ପ୍ରବଳ ହେଇକି ସେତେ ପର୍ଯ୍ୟନ୍ତ ଏଇ ଚିନ୍ମୟ ବସ୍ତୁ ସବୁ ଉପଲବ୍ଧି ହବନି, କିନ୍ତୁ ଛାଡ଼ିଦେଲେ ବି ହବନି, ସେଥିପାଇଁ ଆମକୁ ସବୁବେଳେ ଇଏ ଟଚ୍ ରହିବାକୁ ପଡ଼ୁଛି। ବିଗ୍ରହ ଡେଲି ଦର୍ଶନ କରିବାକୁ ପଡ଼ିବ, ଡେଲି ପ୍ରଣାମ କରିବାକୁ ପଡ଼ିବ, ଡେଲି ଗୁରୁ ପୂଜା ଆସିବାକୁ ପଡ଼ିବ, ମହାପ୍ରସାଦ ସେବନ କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ, ନାମ କରିବାକୁ ପଡ଼ିବ, କଥା ଶୁଣିବାକୁ ପଡ଼ିବ, ସବୁ ଲଗେଇ 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 ଯଦି କେତେବେଳେ ଗୁରୁ ବୈଷ୍ଣବଙ୍କ କୃପା ହେଇଯାଏ ତାହେଲେ ସେ ଶକ୍ତିରେ ଆସିଲେ ଶୋଇଲା ତୁମକୁ ଆଉ କ'ଣ ଅସୁବିଧା ଅଛି, ଆଉ କିଛି ଅସୁବିଧା ନାହିଁ। ଠିକ୍ ଅଛି, ଗ୍ରନ୍ଥରାଶ୍ରମ ଭାଗବତମ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାୟ ଗୌର ପ୍ରମାନନ୍ଦେ।